নমো ভগবতে বাসুদেবায়। শ্রীমদ ভগবত গীতা দ্বিতীয় অধ্যায় 42-43 শ্লোক মানে আলোচনা করুলে, যেমনকর বুদ্ধি বেদর, এই বেদর কথা কুযাচ্ছে, বহু উন্নত কথা কুযাচ্ছে। কর্মকাণ্ড যে বিভাগ রয়েছে, কর্মকাণ্ড বিভাগ সহায়তার ভোগ ভোগ করুলে, অর্থাৎ পূর্বকালের লোক মানে ভোগী লে ভোগ করুলে ধর্মযুক্ত, অধার্মিক ভাবে ভোগ করু নথিলে, আজিকাল যেমনি করছেন ভোগটাই ভোগ। যে ছোট পিলাবে সব দেখিছু, এপরিকি তেল লগাইবা, মুন্ডন হওয়া, যে নখ কাটিবা, কেশ কাটিবা, তার সব বার তিথি থিলা। আজি গুরুবার মানে আসবেনি, যেমনি আজিকালি সব অছে রাত্রে যাই সেলুন লোক কেশ কাটি আসছে, এসব অপবিত্র, এটা এসব অধর্ম জিনিস। লোক রাত্রে বহুত কি সেলুন গুলা রাত্রে লোক কেশ বি কাটুছ। লোক মানের ব্যবহারিক জীবন ভোগ তো শরীর অছে মানে কিছু ভোগ রয়েছে, কিন্তু ধর্মযুক্ত থিলা। যাইমাম পুষ্পিতা বাজা প্রবদ্যন্তি অভিপশ্চিতা, ভগবান বহু হাই স্ট্যান্ডার্ড জিনিস কৌছেন না। এপরিক স্বর্গ লোক যাই দেবাঙ্গন সুধা পান কলে সুদ্ধা সে লোক এটিকে আসবে না। ভোগটা সবুলে নিন্দা, ভগবান দৃষ্টি ভগবান সবুলে নিন্দা করছেন। আমার যেহেতু দেহটা অনেক কিছু ভোগ দরকার, ভোগ বিনা বঞ্চিপারি, কিন্তু সে ভোগটা আমার এতিকি ভোগ হওয়া দরকার, যে ভোগ ভোগ অর্থ এতিকি এই শরীর মেন্টেন করা বা চলাইয়া সেতিক আবশ্যক অছি, যেতিক আমার ভক্তির বাধা সৃষ্টি হব না। গতকাল আমি শুনে যেমন আহার নিদ্রা ভয় মৈথুন শরীর এটা আবশ্যকতা, এই আবশ্যকতা কেবল স্পিরিচুয়াল যা কুহ আডভান্সমেন্ট রে আমি তাকে ক্রস ওভর করে পার না পারবানি। আহারটা আমি আর্টিফিসিয়াল কমাই পারবেন, নিদ্রাটা আর্টিফিসিয়াল কোণী কৃত্রিম ভাবে করে হবনি। যেহেতু শরীর অছে, শরীরের গোটে ডিমান্ড রয়েছে, শরীর তার আবশ্যক মাগিব, সেটা তো মনা করে পারবেনি। যেমনি আমি শরীর ধরছি, আমার ভোক লাগুছি, আমি বডি ডিমান্ড করছি, আমি আমি হচ্ছে আত্মা না, আমি তাহলে আত্মস্থিতিকে যা ভগবান পাখর সে স্পিরিচুয়াল পাওয়ারটা পাই, সেটা বডির ডিমান্ডটা স্পিরিচুয়াল পাওয়ার মেনটেন করা, তা পূর্ব আমাকে রেগুলেটিভ হওয়া পড়ে, কিন্তু আমি ছাড়ি পারিবানি। সেমানে শাস্ত্রে ভগবান বহুত সিস্টমেটিকালি যা কে কোণ কুযাব বহুত সুন্দর ভাবে যথাযথ ভাবে তা প্রবচন দিয়েছেন, বুঝেছেন আমাকে যুক্ত আহার বিহার, সে ভগবান গীতারে বি কে জনে যোগর যোগর সিদ্ধি প্রাপ্ত নহেলা পর্যন্ত তাকে সব যুক্ত হওয়া পড়ে, অধিক খাইবেনি কম খাইবেনি, অধিক শুইবেনি কম শুইবেনি, সব ভগবান যুক্ত কৌছেন। জনে ব্যবহারিক জীবনটা কেবে হলে সে ভাবিবেনি মু নেগলেক্ট করি কি মু স্পিরিচুয়াল অ্যাডভান্স করে যাবি না। আমি স্পিরিচুয়াল সেতে অ্যাডভান্স অ্যাডভান্সমেন্ট করি নে, প্রগতি করি নে, আমি গোটে সেন্টিমেন্ট ভাব প্রবণ থাকি আমি গোটে ছাড় দেওয়া, আমি হইরাণ পড়া, সেটা করি হবনি। সেতিকি যার সরেন্ডর অছি, যার সেতিকি শরণাগত রয়েছে, ভগবান উপরে দৃঢ় বিশ্বাস রয়েছে, আর প্রাকটিকালি সে কৃষ্ণ পাই কিছু করিয়া পাই চাহুছি, কৃষ্ণ তার বডি মেনটেন করবে। অদরওয়াইজ শরীর গোটে শরীর না, শরীর পাই যেতে আবশ্যক অছি তাকে আমি ভরণ পোষণ করা পড়ব, কিন্তু ভোগ পাই নুহে। ভোজনটা ভোগ উদ্দেশ্য হওয়া উচিত নুহে, শরণটা ভোগ উদ্দেশ্য হওয়া উচিত নুহে, বিবাহটা ভোগ গোটা ভোগটাকে সবাই রিজেক্ট করা হয়েছে। ভোগ ভক্তি হচ্ছে বিপরীত, গতকাল শুনুলে পূর্ব দিন ভোগর আর ভক্তি এটা দুইটা উল্টা দিগ, এই দুইটার কেবে মিলন হয়েপারবেনি, এটা অপোজিট ডিরেকশন, গোটে ইস্ট কু গেলে গোটে ওয়েস্ট কু যাচ্ছে, গোটে নর্থ গেলে গোটে সাউথ কু যাচ্ছে, ভোগ ভক্তি পুরা বিপরীত। কিন্তু ভোগী লোক ভক্ত পুঁ হব কেমতি, জন জন ভোগ বাদে রয়েছে না, ভক্ত কেমতি হব। সে ভোগী লোক ভক্ত করার আচার্য মানে সব ব্যবস্থা করেছেন, তার ভোগটা কেমতি বিদূরিত হব ধীরে ধীরে, এমনি তো হয়েপারবেনি। সেদিকে ভগবান কোণ কে বিষয় বিবর্তন দে নিরাহারস্য দেহি নাম, জনে ভোজন সাধন কমাই দিয়ে ব্রত করেদেলে যে তার ভোগ বুদ্ধি পড়ে যাবে না, সেটা হয়েপার। রস করি রস অভ্যস্য পরম দৃষ্ট নিবর্তন, এটা রস বলে কুহ হচ্ছে, ইন্দ্রিয় মানক রস রয়েছে, সব এসব জড় রস তুচ্ছ জিনিস, তার বহু শক্তি রয়েছে, গোটে তুচ্ছ জিনিস, যেকোন জিনিস সংসার সব তুচ্ছ, কিন্তু নেগলেক্ট করে হবেনি। তুমি সেন্টিমেন্টাল তোমাকে এটা মোটর দরকার নাই, সেটা করে পারবেনি, কারণ তার ডিমান্ড রয়েছে না, বডি ডিমান্ড করবে, ସବୁ ସବୁ କୌଣସି ଜିନିଷ ଗୋଟେ ଇଏ ସବୁ ଗୋଟେ ମଳମୂତ୍ର ବାହି ଶରୀର ପାଇଁ ସବୁ ଗୋଟେ ଭାଲ୍ୟୁଏବୁଲ ଆମକୁ ଲାଗୁଛି, ଏହାର ଆବଶ୍ୟକ ରହିଛି, ଯେପର୍ଯ୍ୟନ୍ତ ଆମେ ଶରୀର ମନ୍ଦନରୁ ଉର୍ଦ୍ଧକୁ ଯାଇନେ ସେପର୍ଯ୍ୟନ୍ତ ଏହାର ଆବଶ୍ୟକ ରହିଛି। ସେଥିପାଇଁ ଶାସ୍ତ୍ର କ'ଣ କରୁଛନ୍ତି ଆମକୁ ଶୁଷ୍କ, ଆମ ସେଥିପାଇଁ ଗୋଟେ ଶବ୍ଦ ଲାଗେ ଆମକୁ, ଶୁଷ୍କ ବୈରାଗୀ କରୁନାହାନ୍ତି, ଡ୍ରାଏ ରିନାଉନ୍ସିଏଟର, ଶୁଷ୍କ ବୈରାଗୀ ଭିତରେ ଭଗବାନ ଗୀତାରେ ସେଟା କହିଲେ, ମିଥ୍ୟାଚାର ଉଚ୍ଛେତେ କର୍ମେନ୍ଦ୍ରାଣି ସଂଯମ୍ୟ ଯାସ୍ତେ ମନସା ସ୍ମରଣ ଇନ୍ଦ୍ରିୟାର୍ଥ ବିମୁଢ଼ାତ୍ମା। ଭଗବାନ ଶବ୍ଦ ଲାଗିଲେ କେତେ ୱାର୍ଡିଂ, ସୁନ୍ଦର ୱାର୍ଡିଂ, ଏଟା ବିମୁଢ଼ାତ୍ମାଟା ମିଥ୍ୟାଚାର ଉଚ୍ଛେତେ କର୍ମେନ୍ଦ୍ରାଣୀ ସଂଯମ ଯାତେ ମନସା ସ୍ମରଣ। କର୍ମେନ୍ଦ୍ରଟା ସବୁ ସଂଯମ କରିଦେଇଛି, ହସ୍ତ ପଦ ଯାହା କର୍ମେନ୍ଦ୍ରଟା ସଂଯମ କରିଦେଇଛି, କିନ୍ତୁ ମନ ଭିତରେ ସେ ପୁରା ଫୁଲି ଚାହୁଁଛି ସେଗୁଡ଼ାକ ଏନଗେଜ୍ କରିବା, ତାର ସେନ୍ସେସ୍ ଗୁଡ଼ାକ ପୁରା ଏ ଯେଉଁ ଜ୍ଞାନେନ୍ଦ୍ରିୟ ଗୁଡ଼ିକ ପୁରା ପ୍ରବଳ ହେଉଛନ୍ତି ସେ ଭୋଗ କରିବା ପାଇଁ, ସେଟା ମିଥ୍ୟାଚାରିଟା। ତେଣୁ ଭୋଗ କେତେ ବଡ଼ ବାଧକ ଭଗବାନ କହୁଛନ୍ତି, ଭୋଗଟା ଯେଉଁ ପ୍ରକାର ଭୋଗ ରହିଛି, ଭୋଗରେ ଦେବା ବିଭାଗ ଦେଖିବା ଜେନେରାଲି ତିନି ପ୍ରକାର ଆସିବ, ଗୋଟେ ପାପପୂର୍ଣ୍ଣ ଭୋଗ, ଏ ସଂସାର ଯେଉଁ ଲୋକ ଗୁଡ଼ାକ ଅଛନ୍ତି ନା ପାପପୂର୍ଣ୍ଣ, କିଛି ଜାଣନ୍ତିନି କେତେବେଳେ ଖାଇବାକୁ ପଡ଼ିବ, ଲୋକମାନେ ପାପ ବି କରୁଥିଲେ ଗୋଟେ ଧର୍ମଯୁକ୍ତ କରୁଥିଲେ, ଯେମିତି ଆମିଷ ଖାଉଥିଲେ ଲୋକ ନା, ଏ କାର୍ତ୍ତିକ ମାସରେ ଲୋକ ଖାଇବେନି, ଗୁରୁବାର ଖାଇବେନି, ଏବାର ଖାଇବେନି, ପାପଟା ତ ପାପ ଫିର୍ ବି ଗୋଟେ ମାନୁଥିଲେ ଏଇ ଦିନ ଏଇ ଦେବତାଙ୍କର ବାର, ଏଇଟା ଖାଇଲେ ଗୋଟେ କ୍ଷତି ହବ। ଆଜିକାଲି ସେଟା ବି ନାହିଁ, ଲୋକ କିଛି ବି ନାହିଁ, ସେ ପୁରୁଣା ମୁଁ ଥିଲାବେଳେ ସେ ଗୋଟେ ସେମିତି ସେ ଗୋଟେ ସେ ପୁଣି ବ୍ରାହ୍ମଣଟା ସିଏ ସେ କଥା କହୁଥାଏ, ସେ କ'ଣ ତାଙ୍କ ନାଁ ମୋତେ କହିବାକୁ ଖରାପ ଲାଗୁଛି, ସେମାନେ ସବୁ ସିଏ ସେ କହୁଛି ବାପା ମଲେ ମୁଁ ଆମିଷ ଖାଇବି କ'ଣ ଅସୁବିଧା ହେଲା, ସେ ଗର୍ବରେ ପୁଣି କହୁଛି, ମାନେ ଏତେ ଅଜ୍ଞାନ ସେମାନେ, ଭଗବାନଙ୍କର ପୁଣି ଧାମରେ ବାସ କରୁଛନ୍ତି, ବ୍ରାହ୍ମଣ କୁଳ ଜନ୍ମ ହୋଇଛନ୍ତି, ଏମାନଙ୍କୁ କ'ଣ ଆମକୁ ଶର ଦିଆଯିବ, ମାନେ ସିଧା ପଶୁପକ୍ଷୀ ଶରୀର ଭର୍ତ୍ତି କରିଦିଆଯିବ, ମୁଢ଼ା ଜନ୍ମନି ଜନ୍ମନି ତମ ଅପ୍ରାପ୍ୟ ଦେଖନ୍ତେ ତତ ଜାତି ଧମାଗତି ହି, ଭଗବାନ କହୁଛନ୍ତି। ଏଇ ଗୀତାରେ ସବୁ ଅଛି, ଗୀତାର ଯେତିକି ବାଣ ରହିଛି ଏମାନଙ୍କୁ ସଂସାର ସବୁ ଲୋକଙ୍କୁ ଶଯ୍ୟାରେ ଶୋଇ ଦିଆଯିବ, ଇଏ ସିନା ମାନୁନାହାନ୍ତି, ଗୋଟେ ସେ ଶାସ୍ତ୍ରକୁ ମାନିବା ଲୋକ ସେ ଆସନ୍ତୁ, ଗୀତାର ବାଣୀରେ ସେମାନଙ୍କୁ ସବୁ ଶୋଇ ଦିଆଯିବ, ମାର ଦିଆଯିବ, ସବୁ ମରିକି ରହିଛନ୍ତି ସଭ୍ୟତା, ଭଗବାନ ଏମାନଙ୍କୁ ସବୁ ମୃତ୍ୟୁ ବୋଲି ଦେଖୁଛନ୍ତି, ଏମାନଙ୍କର କ'ଣ ଜୀବନ ଅଛି, ଏମାନଙ୍କ ଜୀବନ ନାହିଁ, ଖଟୁଛନ୍ତି ଖାଉଛନ୍ତି ପଇସା ରୋଜଗାର କରୁଛନ୍ତି ଟଙ୍କା ବାଡ଼ି କରୁଛନ୍ତି, ଜୀବନ କିଛି ନାହିଁ, ଲାଇଫ୍ ନାହିଁ, ସେମାନେ ଆନନ୍ଦ ନାହିଁ, ଆନନ୍ଦ ସେମାନଙ୍କୁ ଆନନ୍ଦ ଅଛି କେଉଁଠି, ତୁମ ଜୀବନ ନାହିଁ ଆନନ୍ଦ କେଉଁଠି ପାଇବ, ମୃତ୍ୟୁ ସାରରେ କେଉଁଠି ଆନନ୍ଦ ଅଛି, ମୃତ୍ୟୁ ତୁମର ସବୁ ବଞ୍ଚିକି ମୃତ୍ୟୁ ଅବସ୍ଥା ହେଇଛି, କାହିଁକି ଅବସ୍ଥା ହେଇଛି, ଏଇଥିପାଇଁ ପୁରା ଭୁଲି ଯାଇଛ, ତୁମେ ଶରୀର ଅଛି ପାପଯୁକ୍ତ ଭୋଗ, ପାପଯୁକ୍ତ ଭୋଗ ହଉଛି ଏଇଟା, ଦେଖ ପାପୀମାନେ ଥିଲେ ତପସ୍ୟା କରୁଥିଲେ, ରାବଣ ହିରଣ୍ୟକଶିପୁ ଏମାନେ କେଉଁ କୁଳରେ ଜନ୍ମ ହେଇଥିଲେ, ସବୁ ଅସୁର କୁଳରେ, ରାକ୍ଷସ କୁଳରେ, କିନ୍ତୁ ସେମାନେ ଦେଖ ତପସ୍ୟା ଥିଲେ, ସେମାନେ ଭୋଗ କରୁଥିଲେ ଏମିତି ଯେ ଭୋଗବତୀ ତାଙ୍କର ଥିଲା, ପୁଣି ବି ଅଷ୍ଟ୍ରିଟ ଅଷ୍ଟ୍ରିଟି କ'ଣ ଜାଣିଥିଲେ, ତପ ଜାଣିଥିଲେ, ସେପାଇଁ ସେମାନେ ଭୋଗଟାକୁ ତପୁରୁ ପ୍ରାପ୍ତ ହେଇଥିଲେ, ଭୋଗଟାକୁ ତପୁରୁ ପ୍ରାପ୍ତ ହେଇଥିଲେ, ଏମିତି ନା ରାବଣ ଯେ ଲଙ୍କାପୁରଟା ଏମିତି ପାଇଗଲା ସୁନା ନାହିଁ, ତପ କରି ପାଇଥିଲେ ନା, ଆଟଲିଷ୍ଟ ସେମାନଙ୍କ ଷ୍ଟାଣ୍ଡାର୍ଡ଼ ତ ଗୋଟେ ଅଲଗା, ସେମିତି ତାଙ୍କ ନଲେଜ ଥିଲା, କିନ୍ତୁ ଗୋଟିଏ ତାଙ୍କର ମାଇନସ୍ ପଏଣ୍ଟ ହେଲା, ଜ୍ଞାନ ଅଛି ଭଗବାନଙ୍କୁ ମାନନ୍ତିନି ଏତିକି, କିନ୍ତୁ ଜ୍ଞାନ ଅଛି ତାଙ୍କର, ଆଉ ଏଇଗୁଡ଼ା ଏଇ ଆଜିକାଲି ଯେଉଁ ସଭ୍ୟତାରେ ଏଗୁଡ଼ା ଅଜ୍ଞାନୀ ଗୁଡ଼ା, ତେଣୁ ଟୋଟାଲ ଭଗବାନଙ୍କୁ ଡିନାଇଡ଼ କରୁଛନ୍ତି, ଭଗବାନଙ୍କର କୌଣସି ବ୍ୟବସ୍ଥାକୁ ମାନେ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି, କୌଣସି ବ୍ୟବସ୍ଥାକୁ ଭଗବାନଙ୍କର ଗୋଟିଏ ନିୟମକୁ ମାନେ ମାନିବା ପାଇଁ ପ୍ରସ୍ତୁତ ନୁହେଁ, ସେଥିପାଇଁ ତାଙ୍କୁ ଦଣ୍ଡ ମିଳୁଛି, ନା ଜନ୍ମକୁ ମାନିବା ପାଇଁ ପ୍ରସ୍ତୁତ, ନା ବିବାହକୁ ମାନିବା ପାଇଁ, କୌଣସି ଜିନିଷକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି, ଆରେ ଭଗବାନ ସିଷ୍ଟମେଟିକାଲ ଆମକୁ ଭୋଗ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି, ତୁମେ ବିବାହ ନା ଏଇଭଳିଆ ବିବାହ ହବ, ବର୍ଣ୍ଣ ରହିଲା, ଆଶ୍ରମ ରହିଲା, ବିଭାଗ ରହିଲା, ପୁଣି ତୁମର ବୈବାହିକ ଜୀବନ କେମିତି ସୁଖମୟ ହେବ ସେଥିପାଇଁ ସବୁ ପ୍ରଥା ରହିଲା, ଯେତେକ ମିଳନ୍ତି ନା ସବୁ କେତେ ପ୍ରକାର ଜିନିଷକୁ ଦେବୀ, ପୁଣି ବିବାହ ପୂର୍ବରୁ ରୁକ୍ମିଣୀ ଯେମିତି ଯାଇଥିଲେ ନା, ଭଗବାନ ଦେଖୁନା କେମିତି କ'ଣ କଲେ, ପ୍ରଭୁ କ'ଣ କଲେ ଦେଖ, ବୈଦିକ ନିୟମଟା ରୁକ୍ମିଣୀ ଯାଇଛନ୍ତି ନା, ରୁକ୍ମିଣୀ ତ ଚିଠି ଲେଖିଛନ୍ତି, କ'ଣ କହିଛନ୍ତି କୃଷ୍ଣ, ମୁଁ ଯାଉଛି ଦେବୀ ମନ୍ଦିରକୁ, ଆପଣ ସେଇଠୁ ଆସିକି ମୋତେ ରକ୍ଷା କରିବେ, ଶୃଗାଳ ହାତରେ ମୁଁ ଯିବା ପାଇଁ ଚାହୁଁନି, ସେତେବେଳେ ଦେବୀ ମନ୍ଦିରକୁ ସବୁ ଯାଉଥିଲେ, ମୁଁ ତ ନିଜେ ଦେଖିଛି ଡ୍ରମ୍ ବାଜିକି ଯାଏ, ଏବେ ବି ସେ ଭୁବନେଶ୍ୱର ଆସୁନାହାନ୍ତି, ସେ ଆମ ମନ୍ଦିର ପଛକୁ ଦେବୀ ଦେବାକୁ ଆସୁଛନ୍ତି, ଗୋଟେ ବିବାହ ଜୀବନକୁ ସକ୍ସେସ୍ କରିବା ପାଇଁ କେତେ ସବୁ ଭଗବାନ କହିଥିଲେ, ଭୋଗ କର କିନ୍ତୁ ମୋ ନିୟମ ହିସାବରେ ଭୋଗ କର, ଯଦ୍ୱାରା ତୁମେ ମନ୍ଦନରେ ପଡ଼ିବନି, ପ୍ରଭୁ ସମସ୍ତଙ୍କ ପାଇଁ, ଭଗବାନ ଯେ ଆମର କେବଳ ଆମମାନେ ତିଳକ ମାଳି କରୁଛେ, ଆମକୁ ଭଗବାନ ସାହାଯ୍ୟ କରିବେ, କର୍ମୀ ପାଇଁ ସାହାଯ୍ୟ କରୁ ନାହିଁ, ପ୍ରଭୁ ଏମିତି ଦୟାଳୁ ସମସ୍ତଙ୍କ ପାଇଁ ସବୁ ସେକ୍ସନ୍ କରିଦିଆଯାଇଛି, ତୁମେ କର୍ମକାଣ୍ଡ ରହିବ ନା, ତୁମେ ଏଇ ଜିନିଷଟା ମାନ, ତୁମେ ଜ୍ଞାନୀ ହବ ନା, ଏଇ ସେକ୍ସନ୍ଟା ମାନ, ତୁମେ ଭକ୍ତି ହବ ନା, କାରଣ ସମସ୍ତେ ଭଗବାନଙ୍କର ନା, ଭଗବାନ କେବଳ କ'ଣ ଚାହୁଁଛନ୍ତି ଖାଲି ଭକ୍ତ ଗୁଡ଼ା ଭକ୍ତ ହେଇଯାଆନ୍ତୁ, ଆଉ ସବୁ ଲୋକ ଦୁଃଖରେ ମରନ୍ତୁ ନା କ'ଣ, ପ୍ରଭୁ ସମସ୍ତଙ୍କର, ଯିଏ ଅବୁଝା ମାଷ୍ଟର ସେ ସାର୍ ମାନେ ପଢା ପିଲାକୁ ପଢିବାଟା ଗୋଟେ ବଡ ଯାହାର ଟ୍ୟାଲେଣ୍ଟ ଅଛି ତାକୁ ପଢିବା ଗୋଟେ କିଛି ଆବଶ୍ୟକ ନାହିଁ। ମାଷ୍ଟର କ୍ରେଡିଟ ହଉଛି ଫେଲ୍ ପିଲାକୁ ପାସ୍ କରାଇଦେବା। ଫେଲ୍ ପିଲା ଗୋଟେ ପାସ୍ କରାଇ ଦେଇପାରିଲା ସେ ଟିଚର ହଉଛି ପ୍ରକୃତ ଟିଚର। ଆଉ 90% ପିଲାକୁ ତ ତୁମେ 95% କରିଦେଲା, ଏଇଟା ବଡ ଜିନିଷ ନୁହେଁ, କାରଣ ତାର କ୍ୟାଲିବ୍ରିଟି ଅଛି ନା, ସେ ତାକୁ ଗାଇଡ୍ କଲେ ସେ ପାଇଯିବ। କିନ୍ତୁ ଫେଲ୍ ପିଲାଟାକୁ ପାସ୍ କରା, ଆମର ସେ ପ୍ରୋସେସ୍ଟା ହଉ ସେୟା। ଆମର ଆଚାର୍ଯ୍ୟ ଫେଲ୍ ପିଲାକୁ ପାସ୍ କରିବା ପାଠ ପଢ଼େ, ଆମେ ସବୁ ଫେଲ୍ ଷ୍ଟୁଡେଣ୍ଟ ନା ଆଉ କ'ଣ ଧର୍ମ ହିସାବରେ ଦେଖିବାକୁ ହେଲେ ଧର୍ମର କୌଣସି ପ୍ରିନ୍ସିପଲ୍ଟା ଆମ ପାଖରେ ଲାଗିପାରିବ ନା। ଆମର ପିତାମାତାଙ୍କର ସଂସ୍କାର ନା ଆମର ନିଜର ସଂସ୍କାର ନା ନିଜର ଆଚରଣ କଥାଭାଷା ସଦାଚାର ଯେତିକି ବୃତ୍ତି ସବୁ ରହିଛି ଧର୍ମର ମନୁଷ୍ୟରେ ସବୁ 50 ଗୁଣ ରହିଛି ଆମ ଭିତରେ କ'ଣ ଅଛି ଯଦି ଭାଗବତ ହିସାବରେ ଦେଖାଯିବ। ଆମ ଫେଲ୍ ପିଲାକୁ ପାସ୍ କରୁଛନ୍ତି ଆଚାର୍ଯ୍ୟମାନେ, ସେଥିପାଇଁ ଶିଶୁ ଏତେ ବଡ଼ ରିସ୍କି ନେଇକି ଏଟା ଗୋଟେ ରିସ୍କି ଜବ୍ ମନେ ରଖ। କଳିଯୁଗ ଭଳିଆ ଯୁଗରେ ଏସବୁ ମଠ ମନ୍ଦିର କରିବା ବୌଦ୍ଧଜୀବୀମାନଙ୍କୁ ଆଣିକି ପାଖରେ ରଖିବା ଝିଅ ବହୁ କେତେ ଛୁଆ ଆସିବେ ନା, କେତେ ଯିବ ଆସିବେ ନା, ତାଙ୍କ ଭିତରେ ଆଜି ଡିସଏଗ୍ରିମେଣ୍ଟ ହବ, ଆଜି କାର୍ଡ କୋର୍ଡ କ'ଣ ଅସୁବିଧା ହବ, ତା ଭିତରେ ଗଭର୍ଣ୍ଣମେଣ୍ଟ ଭୋଟ ରହିଛି, ନାସ୍ତିକ ସରକାର ସହିତ ହିରଣ୍ୟକଶିପ ସହିତ ଡିଲିଙ୍ଗସ୍ କରିବା ଯା ପ୍ରବସିଆ କହୁଛି। ହିରଣ୍ୟକଶିପ ପ୍ରହ୍ଲାଦଙ୍କୁ କାହା ସହିତ ଡିଲିଙ୍ଗସ୍ କରିବାକୁ ପଡ଼ୁଥିଲା, ଭଜନ ହିରଣ୍ୟକଶିପ ସହିତ ଜଣେ ଭକ୍ତକୁ ଇନଷ୍ଟିଚ୍ୟୁସନ୍ କରିବା ଲୋକକୁ ହିରଣ୍ୟକଶିପ ସହିତ ଡିଲିଙ୍ଗସ୍ କରିବାକୁ ପଡ଼ୁଛି। ହିରଣ୍ୟକଶିପ କେତେ ଜଣ ସେଠି ଜଣେ ଥିଲା, ଆମର ପୁରା ହିରଣ୍ୟକଶିପ ଚାରିକରେ ଘେରିକି ରହୁଛନ୍ତି। ଏସବୁ ବଡ଼ ରିସ୍କି ଜବ୍, ଏତେ ବଡ଼ ଗୋଟେ ଧର୍ମ ସଂସ୍ଥା ଆଜି କ'ଣ ହେଉଛି, ଆଜି କିଏ ଗୋଟେ ଭୁଲ କରିଦେବ ସଙ୍ଗେ ସାଙ୍ଗେ ଗଭର୍ଣ୍ଣମେଣ୍ଟ ଧରିବ ତୁମକୁ, କେତେ ବଡ଼ ବଡ଼ ଜିନିଷକୁ ନେଇକି ଆଚାର୍ଯ୍ୟମାନେ କେବଳ ଗୋଟେ ଫେଲ୍ ପିଲାକୁ ପାସ୍ କରିବା ପାଇଁ ଏଇଟା ପାଠଟା ଆକ୍ଚୁଆଲି କଳିଯୁଗର ମହାପ୍ରଭୁପାଦ ପୁରା ରିଜେକ୍ଟ କରିଛନ୍ତି। ସେ ଜଗତରେ ସବୁ ପ୍ରଚାର କରି ବିଦେଶରେ ପ୍ରଚାର କରିକି ଆସିକି ସେ ଷ୍ଟେଟମେଣ୍ଟ ଭାଗବତରେ ସବୁ ରଚନା କରିଛନ୍ତି। ପ୍ରଭୁପାଦ କହୁଛନ୍ତି ଆମେ କେହି ଗୋଟେ କ୍ୱାଲିଫାଏଡ୍ ନୁହନ୍ତି ସ୍ପିରିଚୁଆଲ, ଭଗବାନ ପାଖକୁ ଯିବା ପାଇଁ କେହି କ୍ୱାଲିଫାଏଡ୍ ଆଜ୍ ପ୍ରାକ୍ଟିକାଲି ଇଟ୍ ଇଜ୍ ଇମ୍ପସିବୁଲ୍ ଇନ୍ କଲିଯୁଗ କହୁଛନ୍ତି। ୱି ଆର୍ ନଟ୍ କ୍ୱାଲିଫାଏଡ୍ ଆଟ୍ ଅଲ୍ ଟୁ ବିକମ୍ ଏ ଡିଭୋଟି, ପ୍ରଭୁ ଷ୍ଟ୍ରେଟ୍ଲି କହୁଛନ୍ତି। ବଟ୍ ଓନ୍ଲି ଇଟ୍ ଇଜ୍ ପସିବୁଲ୍ ବାଇ ଦି ମର୍ସି ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ, ଯଦି କେବଳ ସମ୍ଭବ ହୋଇପାରିବ କେବଳ ଗୌର ନିତ୍ୟାନନ୍ଦଙ୍କ କୃପା, ନହେଲେ କେବେ ସମ୍ଭବ ହୋଇପାରିବ। ସେଥିପାଇଁ ଆମର ଧାରାଟା ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ଶିକ୍ଷା ଉପରେ ପର୍ଯ୍ୟବେସିତ, ଗୌର ଭକ୍ତ ଉପରେ ପର୍ଯ୍ୟବେସିତ, ନହେଲେ ଆମେ ରାଧାକୃଷ୍ଣଙ୍କ ଭଜନ ସେ ତ ବହୁତ ଷ୍ଟ୍ରିକ୍ଟ। ସେଠି ତ ନିଜ ସୁଖ ବାଞ୍ଛା କିଛି ପରସେଣ୍ଟ ନାହିଁ, ଯାହାର ନିଜ ସୁଖ ବାଞ୍ଛା ଅଛି ରାଧାରାଣୀ ତା ମୁହଁକୁ ବି ଚାହିଁବେନି, ମୁହଁକୁ ବି ସେ ଚାହିଁବେ, ଆମେ କ'ଣ ରାଧାରାଣୀ ଭଜନ କରିବା। ସେଥିପାଇଁ ଆମକୁ ଶୁଦ୍ଧ କରିବେ ସେ ନା, ସେ ରାଧା ନିଜେ ଆସିଥିଲେ କଳିଯୁଗରେ ଗୌରଭାବ ନେଇ। ମୁଁ ଏଇ କଥାରେ କହୁଥିଲି, ପାପଯୁକ୍ତ ଭୋଗ କରୁଥିଲେ ଲୋକ, ପାପି ଗୁଡ଼ା ସବୁ ଭୋଗ କରିଦେଉଥିଲେ। ବର୍ତ୍ତମାନ ତିନି କାଟାଗୋରିର ଲୋକ ଦେଖିବେ, ବର୍ତ୍ତମାନ ଏଇ ଗୋଟେ କାଟାଗୋରିଟା ବେଶୀ ପ୍ରୋମିନେଣ୍ଟ, ଏ ଆମମାନଙ୍କର ପରସେଣ୍ଟ ଅଧିକା ଭୋଗ କରୁଛନ୍ତି କିନ୍ତୁ ପାପଯୁକ୍ତ। ଏମାନେ କିଛି ଚିନ୍ତା ବି କରୁନାହାନ୍ତି କ'ଣଟା କରିବା ଦରକାର କ'ଣଟା ନ କରିବା ଦରକାର, ହଜାର ହଜାର ଶିଶୁ ଗର୍ଭ ଭିତରେ ମାରିଦେଉଛନ୍ତି, ହଜାର ହଜାର ଗୋମାତାକୁ ବଧ କରୁଛନ୍ତି, କିଛି ତାଙ୍କର ମାନେ କେତେ ଗୁଡ଼େ ପାପ କରୁଛନ୍ତି ଯେମିତି ଜାଣନ୍ତି ନା। ମହାଭାରତ ମନୁସଂଗୀତା ଶାସ୍ତ୍ର ହିସାବରେ କେଡ଼େ ଗୋଟେ ପାପ ଏଇଟା ଉଫ୍, ଯେଉଁଟାକି ଭାଷାରେ ବି ପ୍ରକାଶ କରିହେବନି। ଲୋକ କେୟାରଲେସ୍ରେ ଏଇଟା ଡିଲିଙ୍ଗସ୍ କରୁଛନ୍ତି, ଗୋଟେ ମାନେ ଅଜ୍ଞାତ ଭାବରେ ଲୋକମାନେ ଏଇଟା ଖେଳ ଖେଳରେ କାମ କରୁଛନ୍ତି। କେବେ ବି ଆମର ଯେଉଁ ଛୋଟ ପିଲା ଥିଲା, ଆମର ପିତାମାତା ବା ପୂର୍ବକାଳ ଲୋକମାନେ ଏମିତି କରୁନଥିଲେ, ସେମାନେ କନସିୟସ୍ ଥିଲେ, ଆଟଲିଷ୍ଟ ଧର୍ମ ସହିତ କିଛି ପାପ କରୁଥିଲେ। ପାପଯୁକ୍ତ ଭୋଗ, ପୁଣ୍ୟଯୁକ୍ତ ଭୋଗ, ପୁଣ୍ୟବାନ ଲୋକ ଭୋଗ କରନ୍ତି ସେ କିନ୍ତୁ ପୁଣ୍ୟଟାକୁ ଛାଡ଼ନ୍ତିନି, ପୁଣ୍ୟଟା କରନ୍ତି, ପୁଣ୍ୟ କରିକି କିଛି ଯେତେବେଳେ ଭୋଗ କରିବା ତା କରେ। ଆଉ ଗୋଟେ ଧର୍ମଯୁକ୍ତ ଭୋଗ, ଏ ତିନିଟା ଭିତରେ ଡେଞ୍ଜର ହେଉଛି ଧର୍ମଯୁକ୍ତ ଭୋଗ। ପାପୀ ତ ଭୋଗୀ ହେଇଯିବ, ପୁଣ୍ୟବାନ ଲୋକର ଭୋଗ ବୁଦ୍ଧି ଆସିବ, କାରଣ ପୁଣ୍ୟ କରିଦେଲା ମାନେ ତାର ଗୋଟେ ଷ୍ଟ୍ରେଙ୍ଥ ମିଳିଯିବ। କିନ୍ତୁ ଧର୍ମ ଯେଉଁ ଜିନିଷରେ ଏଥିରେ ଭୋଗଟା ସ୍ଥାନ ନାହିଁ, କାରଣ ଧର୍ମଟା ହେଉଛି କ'ଣ ପ୍ରବାଦ କୁହନ୍ତି ଆମର ଏଇଟା ହେଉଛି କେବଳ ତପ, ଅଷ୍ଟିୟର ଲାଇଫ ଆମଟା ଏଇଟା ତପ ଜିନିଷ ନା, ତପ ଦିବ୍ୟ ପୁତ୍ରକା ପ୍ରବାଦ ସବୁବେଳେ ଏଇଟାକୁ କୁହନ୍ତି, ଆଉ ତପ ଦିବ୍ୟ ପୁତ୍ରକା ଜୈନ ଶୁଦ୍ଧୈକ ସତ୍ୱମ ଯସ୍ମାତ୍ ବ୍ରହ୍ମ ସୌଖ୍ୟ ସୌଖ୍ୟ ମି ଅନନ୍ତମ ନା ହଂ ଦେଓ ଦେୱା ଜନ ଲୋକେ କାଷ୍ଣାନ କାମାନ ନା ରହତି ବିରୁ ଜାମଜି। ପୁତ୍ର ଶହେ ପୁତ୍ରଙ୍କୁ ବସାଇ ଭଗବାନ ଋଷଭଦେବ ପ୍ରବଚନ ଦେଉଛନ୍ତି, ନା ହଂ ଦେହ ଦେହ ଭାଜା ନୋ ଲୋକେ, ଆମେ ଦେହ ଭାଜା ନା ଅହଂ ଦେହ ଦେହ ଭାଜା ନୋ ଲୋକେ କାଷ୍ଟମ କାମାନ ନା ଅର୍ହତି ବିରି ବୁଝା। କଷ୍ଟ ଏତେ କରିବା ଦରକାର ନାହିଁ, ମଣିଷ ଜନ୍ମ ମିଳିନି 24 ଖାଲି ଖଟିବା ପାଇଁ, ଆମର ନିଡ଼ି ଆମର ନିଡ଼ି ଆମର ନିଡ଼ି ଆମର ଆବଶ୍ୟକ ଅଛି, କ'ଣ ଆବଶ୍ୟକ ଅଛି ସେ କର୍ମୀ ଲୋକ ପାଇଁ, ନଟ ଫର ଡିଭୋଟିଜ୍। ଡିଭୋଟିଜ୍ ଭକ୍ତର କେବଳ ଏତିକି ଦରକାର, ମୋର କେବଳ ଭଜନ ପାଇଁ ଯେତିକି ଅନୁକୂଳ ସେତିକି, ଭବିଷ୍ୟତ କୃଷ୍ଣ କାହାର ବି ଭବିଷ୍ୟତ କେହି ଜାଣନ୍ତିନି, କରୋଡ ପତ୍ର ବି ଭବିଷ୍ୟତ କି ଜଣା ନାହିଁ, ତୁମେ କ'ଣ କରିବ? ଏବେ ବା କିଏ ଗୋଟେ ଡିଭୋର୍ସ ହେଲା, ଏବେ କେବେ କେବେଠି ସେଟା ବିଦେଶରେ କିଏ ସେଟା କେଉଁ କମ୍ପାନୀ ଗୁଗୁଲ ନା କାହାର ଗୋଟେ ବଡ଼ ସେଟା ଗୋଟେ ତାର ସ୍ୱାମୀ ସ୍ତ୍ରୀ ଡିଭୋର୍ସ ହେଲା ଶହ ଶହ କରୋଡ ଟଙ୍କାର, କାହା ଜୀବନରେ ଏସବୁ ଜିନିଷ ନାହିଁ, ଭବିଷ୍ୟତରେ କ'ଣ ମୋତେ କିଏ ପଚାରିଦେବ କିଏ କ'ଣ କରିବ? କୃଷ୍ଣ ନା ଡିବେଟ୍ କାହିଁକି ଆମେ ଟାଇମ୍, ଆମକୁ ଆମର ବହୁତ ଦୁଇଟା ଜିନିଷ ଭାଲ୍ୟୁଏବୁଲ, ଏନର୍ଜି ଆଉ ଟାଇମ୍। ମୋ ଶକ୍ତିଟା ଭଗବାନଙ୍କ ସେବାରେ ଲାଗୁ, ମୋ ସମୟଟା ପ୍ରଭୁଙ୍କ କାର୍ଯ୍ୟରେ ଲାଗୁ, ଯଦି ମୋର ଭଗବାନଙ୍କୁ ପାଇବାର ଅଛି। ଏମିତି ଗୋଟେ ଯାହା କୁହନ୍ତି ସୋ କଲ୍ଡ ସ୍ପିରିଚୁଆଲ ପର୍ସନ ପାଇଁ କିଛି ଅସୁବିଧା ନାହିଁ, ଆମର ଆବଶ୍ୟକ ରହିଛି, କିନ୍ତୁ କୃଷ୍ଣ ମେଣ୍ଟେନ୍ କରିବେ ଏଇଟାକୁ ସବୁବେଳେ, ଏଇଟାକୁ ବିଶ୍ୱାସ କର। ଯଦି ଏଇଟା ତୁମେ କରିପାରୁନ ଭକ୍ତି କରିବା ବହୁତ, କୃଷ୍ଣ ତୁମକୁ ମେଣ୍ଟେନ୍ କରିବେ, ଯେତିକି ଆବଶ୍ୟକ ଦେଇଦେବେ, ଅଧିକାର ଦେବେନି, ଭୋଗ ପାଇଁ ଦେବେନି। ଭକ୍ତର ଗୋଟେ ପ୍ରୋବ୍ଲେମ କ'ଣ, ସେ କହୁଛି ମୋର ସବୁ ଆବଶ୍ୟକ ଅଛି। ନାଇଁ ନାଇଁ ନାଇଁ, ଆମକୁ କୃଷ୍ଣ ଯେତିକି ଦଉଛନ୍ତି ସେଟା ଭଜନ ପାଇଁ ଆବଶ୍ୟକ ଅଛି, ଆଉ ଆମେ ଯାହା ଇଚ୍ଛା କରୁଛେ ସେଟା ଭୋଗ ପାଇଁ ଚିନ୍ତା, ସେଥିପାଇଁ ସେଟା ଭଗବାନ ଦେବେନି। ଭୋଗ ପାଇଁ ଆମେ ଯାହା ମାଗିବା ଭଗବାନ ଭଗବାନ ଦେବେନି, ଆଉ ଭଗବାନ ଯୋଉଟା ଦେବେ ସେଟା ଭକ୍ତି ପାଇଁ ଦେବେ। ଆମର କ'ଣ ଦରକାର ଅଛି? ଅର୍ଣ୍ଣ ଟିକେ ଦରକାର, ଆଳୁ ଭର୍ତ୍ତା ଖାଇଦେଲେ ବି ଚଳିଯିବ। ଅର୍ଣ୍ଣ ଆଳୁ ଭର୍ତ୍ତା ଖାଇଦେଉଥିଲେ ଲୋକ, ତେନ୍ଦୁଲି ଖଣ୍ଡା ଟିକେ ପାଣି କରି ଖାଇଦେଉଥିଲେ, ସେଟା କ'ଣ ଅସୁବିଧା କ'ଣଟା ଅଛି? ମାନେ ଭୋଜନ କରିବାର ଅଛି, ଏମିତି ଯେ ଭଗବାନ ମାଗୁନା ଆମକୁ 10 ପ୍ରକାର ଆଇଟମ୍ କରି ଦେବାକୁ ପଡ଼ିବ, ଏଇଟା ସବୁ ମାନସିକ ବିକାର ମୋ ଭାବରେ। ତୁମର ଯେତିକି ପ୍ରଭୁ ଦେଇଛନ୍ତି ସେତିକି ଦିଅ, ଯଦି ସାମର୍ଥ୍ୟ ଅଛି ଜୀବ ଉଷୁମ କଲେ ଏଇଟା ବିତ 60 ଦୋଷ ଲାଗିବ, ଧନ ଅଛି ଲଗଉନା। ତାର ଅର୍ଥ ନୁହେଁ ଯେ ଭଗବାନ ଭୋକିଲା ଅଛନ୍ତି, ତୁମେ ତୁମ ଭୋଜନ ନଷ୍ଟ କରିକି ତୁମେ ସବୁ ସମୟ ଶକ୍ତି ସବୁ ନଷ୍ଟ କରିକି କହିବ ମୁଁ ଖାଲି ଠାକୁରଙ୍କୁ ରୋଷେଇ କରିବି, ଖାଇବାକୁ ଦେବି, ଇଏ କରିବି। ତୁମେ ଦେଖ, ତୁମେ ସେଟା ପରୀକ୍ଷା କର, ତୁମେ ଯାହା ରୋଷେଇ କରିବ ତୁମକୁ ନିଜେ ଖାଅନି, ସବୁ ଭକ୍ତଙ୍କୁ ଦିଅ, ବାହାର ଲୋକଙ୍କୁ ଦିଅ, ତାପରେ କେତେ ତୁମର ରୋଷେଇ କରିବାକୁ ଇଣ୍ଟରେଷ୍ଟ ହବ ସେଟା ଜଣାପଡ଼ିବ। ସବୁଥିରେ ପରୀକ୍ଷା ରହିଛି, ତୁମେ ଭାବନି ଯେ ସବୁଥିରେ ତୁମେ ଠାକୁର ନାଁ କହିକି ଭୋଗ କରିଦେବ, ଭଗବାନ ହିଁ ତୁମକୁ ଦିନ ଦିନ ଠକେଇଦେବେ। ଭୋଗ ବୁଦ୍ଧିଟା କେତେବେଳେ ଆମ ପାଇଁ ଭଲ ନୁହେଁ, ଆମ ଜୀବନଟା ହଉଛି ନା ହଁ ଦେହ ଦେହ ବାହାଜନ ଲୋକେ କାଶ୍ମାନ କାମାନ ନା ଅର୍ହତି ବେରିବୁ ଜାଣିଛି, ନା ଅର୍ହତି ଯୋଗ୍ୟ ନୁହେଁ ବାପା, ସେ ପୁତ୍ରକୁ ବସିକି ପ୍ରବଚନ ଦଉଛନ୍ତି, ବାପ ପୁଅ ହଉଛନ୍ତି ପ୍ରବଚକ, ବାପ ହଉଛନ୍ତି ପୁଅ ହଉଛନ୍ତି ଶ୍ରୋତା, ଇଏ ହଉଛି ଭାଗବତ। ବାପ ବସିକି ରିଟାୟାର ନେବା ପୂର୍ବରୁ ପୁଅକୁ ବୁଝେଇ ଦେଇଯାଉଛି, କେତେ ସୁନ୍ଦର ସେ ପ୍ରବଚନ, ମୁଁ କେବେ କରେନି କିନ୍ତୁ ନୋଟ୍ସ କରି ରଖିଛି, ବହୁତ ସୁନ୍ଦର, ବେଷ୍ଟ ମାନବ ସମାଜ ପାଇଁ, ବିଶେଷ କରି ଭକ୍ତମାନଙ୍କ ପାଇଁ ବହୁତ ସୁନ୍ଦର ପ୍ରବଚନ। ନା ହଁ ଦେହ ଦେହ ଭାଜା ନ ଲୋକେ କାଷ୍ଟାନ କାମାନ ନା ଅର୍ହତି ବିଡ଼ିବୁ ଜାମିଜେ, ଆମେ ଶୁକର ଭଳିଆ ପ୍ରଚୁର ପରିଶ୍ରମ କରିବା ଉଚିତ ନାହିଁ, ବିଡ଼ିବୁ ଜାମିଜେ ବିଷ୍ଟା ଭୋଜି ଯେ ସିଏ ବି ସେତିକି ପରିଶ୍ରମ କରୁଛି, ଘୁଷୁରୀ ସକାଳୁ ଉଠି କ'ଣ କରୁଛି, କେବଳ ତାର ମଳ ଖାଇବାକୁ ଦୌଡ଼ୁଛି ଏପଟେ ସେପଟେ, ଏତେ ପରିଶ୍ରମ କରିବା କ'ଣ ଆବଶ୍ୟକ ଅଛି? ତା ଅର୍ଥ ଲେଜି ହେବା ଉଚିତ ନୁହେଁ, ଯେତିକି ଆବଶ୍ୟକ 6 ଘଣ୍ଟା ମୁଁ ଅଧିକ କରିବିନି, ଯେତିକି ଭଗବାନ ଦେବେ ଯେତିକି ଦେବେ, କାହିଁକି ଭଗବାନ ଦେବେନି? ଭଗବାନ କାହିଁକି ଦେବେନି? ପାପିଟାକୁ ଭଗବାନ ମେଣ୍ଟେନ୍ କରୁଛନ୍ତି, ଆମକୁ ମେଣ୍ଟେନ୍ କରିବେନି? ଆମର ଭୋଗ ବୁଦ୍ଧି ଥିଲେ ଆମକୁ ଅଧିକା ଦେବେନି, ଖଣ୍ଡେ ଖାଇବାକୁ ଦେବେନି, ଖଣ୍ଡେ ପିନ୍ଧିବାକୁ ଦେବେନି, ଭଗବାନ ସେ ବିଷମ୍ବର ତାଙ୍କ ନାଁ କାହିଁକି ନେଇଛି? ନା ବିଡ଼ିବ ଜାମଜେ, ନା ଅର୍ହତି ବିଡ଼ିବ ଜାମଜେ, ତପୋ ଦିବ୍ୟ ପୁତ୍ର କା, ତାକୁ ଜଣେ ପଚାରିବ ତାହେଲେ ମୁଁ ଏତେ କଷ୍ଟ ତ କରିବିନି, ତାହେଲେ କ'ଣ କରିବ, ବସିକି ଶୋଇବି ନା ଖାଇବି, ଲେଜି ହେବ, ଲେଜି ଆସିବି, ତମର ଆମର ସେନ୍ସେସ୍ ଅଛି ନା, ଆମର ଇନ୍ଦ୍ରିୟ ଗୁଡ଼ିକ ଅଛି ନା, ମୁଁ ଯଦି ଅଧିକ ପରିଶ୍ରମ ନ କରି କ'ଣ କରିବି? ନା ତପୋ ଦିବ୍ୟ ପୁତ୍ର କା, ଏଇଟା ହଉ ତପସ୍ୟା, ପ୍ରବାଦ କହୁଛନ୍ତି ଆମର ଅଷ୍ଟ୍ରେଲିଆ କ'ଣ, ସୁନ୍ଦର ଇଂଲିଶରେ କହୁଛନ୍ତି, ଆମର ଅଷ୍ଟ୍ରେଲିଆ ହଉଛି କେବଳ ଆମେ ସବୁକିଛି କୃଷ୍ଣଙ୍କ ପ୍ଲେଜର ପାଇଁ କରିବା, ଦିଶ ଆମର ଅଷ୍ଟ୍ରେଲିଆ, ଏଇଟା ହଉଛି ଆମର ତପସ୍ୟା, ପ୍ରକୃତରେ ଏଇଟା ତପସ୍ୟା, ଅଲଗା ତପସ୍ୟା କଲେ ମନ ଖୁସି ହେଇଯାଏ, ଏଇ ତପସ୍ୟାରେ ମନ ଖୁସି ହେବା ଭାରି କଷ୍ଟ, ପ୍ରାଥମିକ ଷ୍ଟେଜରେ ହବନି, ଉପବାସ ନ ରହିଗଲେ ମନଟା ଖୁସି ଲାଗିବ, ସାଙ୍ଗେ ସାଙ୍ଗେ ଉପବାସ ରହିଗଲା, ଆଜି ନିଜଳା କରିଦେଲି, ଆଜି ଏଇଟା ମୁଁ କରିଦେଲି, ସାଙ୍ଗେ ସାଙ୍ଗେ ଖୁସି ଲାଗୁଛି, କିନ୍ତୁ କୃଷ୍ଣଙ୍କ ପାଇଁ ସେତିକି କଲା ପରେ ପ୍ରାଥମିକ ଅବସ୍ଥାରେ ଖୁସି ଲାଗିବନି, କାହିଁକି ଆମର ସେନ୍ସେସ୍ରେ କିଛି ଆମର କିଛି ଡିମାଣ୍ଡ ରହିଛି, ଆମକୁ ଡ୍ରାଇ ଇନ୍ସେସନ୍ ଭଲ ଲାଗିବ, ଶୁଷ୍କ ବରାଇକେଟା ଭଲ ଲାଗିବ, କାହିଁକି ସେଥିରେ ଫଲ୍ସ ପ୍ରେଷ୍ଟିଜ୍ ବହୁତ ମିଳେ, ବହୁତ ମିଳେ, ତୁମେ ଦାଢ଼ି ଛାଡ଼ିଦେବ, ଦାଢ଼ିଟା ଛାଡ଼ିଦେବ, ମୁଣ୍ଡ ନାଇଁ ପଡ଼ିବ, ଲୋକ କ'ଣ କହିବେ? ବାବୁଲା ଯେମିତି ଲଣ୍ଡା ହେଇପଡ଼ି ତୁମେ ବୁଲୁଛ କ'ଣ ନା, ଗୋଟେ ବହୁତ ବଡ଼ ବାବା, ଲୋକ ନାହାନ୍ତି ବାବୁଲିଆ ବାବା, ବାବା ବାବା ଶିଖି ବାବା ବାବୁଲିଆ ବାବା, ବାବୁଲିଆ ଜାଣିଛନ୍ତି, ତୁମେ ଯେତେବେଳେ ବେସର ଧର ନେବ ସାଙ୍ଗେ ସାଙ୍ଗେ ଲୋକ ସମ୍ମାନ ଦେଇଦେବେ, ଶୁଷ୍କ ବେରାଇଟାକୁ ଲୋକ ପସନ୍ଦ କରନ୍ତି, ସେଟା ଭାରତବର୍ଷ ଦାଢ଼ିକି ଲୋକ ଛାଡ଼ିବେନି, ଲୋକ ଏଇଟା ଭାରି ପସନ୍ଦ କରନ୍ତି। ଭକ୍ତିମୟ ଠାକୁର ପୁରା ସଜନ ତୋଷଣୀ ଯେଉଁ ଲେଖୁଛନ୍ତି ସିଧା ରେଫର କରିଛନ୍ତି ପ୍ରଭୁପଦଙ୍କ କଥାରେ, ପ୍ରଭୁପଦଙ୍କ କଥାଟା ମୋର ମନେ ପଡ଼ିଯାଉ ଥିଲା, ସେ ସଜନ ତୋଷଣୀ ସେ ଜିନିଷଟା ମୁଁ ଦେଖୁଥିଲି, ପ୍ରଭୁ ସେୟା କହିଛି, ଏ ଠାକୁର ସେୟା କହିଛି, ନାଇଁ ନାଇଁ ମହାପ୍ରଭୁ କେବେ ଆମର ଏଇଟା ପସନ୍ଦ କରନ୍ତିନି, କେବେ ପସନ୍ଦ କରନ୍ତିନି, ସେଥିପାଇଁ ସେ କହିଲେ ସାଙ୍ଗେ ସାଙ୍ଗେ ସନାତନ ଗୋସ୍ୱାମୀ ଯା ଭଦ୍ର ହେଇ ଆସ, ତପନ ମିଶ୍ର କହିଲେ ନିଜ ସେ କ'ଣ ଦାଢ଼ି ଛାଡ଼ିଛନ୍ତି ତାଙ୍କୁ ଭଦ୍ର କରିଦିଅ, ଆମେ ଭଦ୍ର କୁହାଯାଏ, ପ୍ରଭୁପାଦ ଆସିଲେ ଏଇଟା ଇମିଡିଏଟ୍ ଗୋଟେ ଭକ୍ତର ଗୋଟେ କ'ଣ ସ୍ୱଭାବ, ମୁଁ କାହାକୁ ଅନୁସରଣ କରିଦେଲେ ଗୁରୁ ବୈଷ୍ଣବ ଛାଡ଼ିକି ଗୋଟେ ମୁଁ ଗୋଟେ ବଡ଼ ବୈଷ୍ଣବଙ୍କୁ ଅନୁସରଣ କରିଦେଲେ ମୁଁ ଗୋଟେ ବଡ଼ ହେଇଯିବି, କିନ୍ତୁ ତୋ ପାତ୍ରଟା ଯେତିକି ତୁ ସେତିକି ରଖିବୁ, ଜୋର ବର୍ଷା ହେଲେ କ'ଣ ଅଛି, କେତେ ବଡ଼ ସାଧୁ ପାଖକୁ ଗଲେ ତୋର କ'ଣଟା ହେଇଯିବ, ଖାଇ ପାରିବୁନି, ତୋ ପାତ୍ର ଯେତିକି ତୋ ପାତ୍ର ଯେତିକି ଧରିବ ତୁମ ପାଖରେ ବର୍ଷାଟା ହେଉଛି, ତୁମ ପାଖରେ ଯେତିକି ବଡ଼ ଗିନାଟେ ଥାଉ ବାଟିଟେ ଥାଉ କି ହାଣ୍ଡିଟେ ଥାଉ, ତୁମର ଯେତିକି ଗୋଟେ ପାତ୍ର ସେତିକି ମିଳିବ, ତୁମେ ଅଧିକା ଚେଷ୍ଟା କଲେ ମିଳିବନି। ଏସବୁ ପ୍ରଭୁପାଦ ଯେତେବେଳେ ଆମେରିକା ପଳେଇଛନ୍ତି, ଏଠି ବୃନ୍ଦାବନ ଛାଡ଼ିଦେଇକି ପଳେଇଛନ୍ତି, ଆମେରିକା ପଳେଇଗଲେ ପ୍ରଭୁପାଦ ହେଣେ ପ୍ରଚାର କରିକି ଆସିଲା ବେଳକୁ ଏସବୁ ଗାଡ଼ି ଛାଡ଼ି ବୁଲିଲେଣି, ଏସବୁ କେଶ ବଢ଼ିଗଲାଣି, କାହିଁକି ଏସବୁ ସବୁ ଇମିଡିଏଟ୍ ବର୍ତ୍ତମାନ ସବୁ ଡ୍ରେସ୍ ଗୁଡ଼ା ଇମିଡିଏଟ୍ କରୁଛନ୍ତି, ସେ ବ୍ରଜବାସୀ ଭଳିଆ ଡ୍ରେସ୍ ପିନ୍ଧିଲେଣି, ଇଗୁଡ଼ା ଆମର ପ୍ରଭାବ ପରମ୍ପରା ନୁହେଁ, ଯେ ପୁରୀ ଗଲେଣି ସେ ପୁରୀ ପଣ୍ଡା ଭଳିଆ ଡ୍ରେସ୍ ପିନ୍ଧିଲେଣି, କ'ଣ ଏସବୁ କ'ଣ ଭଗବାନ ତାଙ୍କର ପୋଷାକ ସେଇଟା, ଆମର ସେମିତି ନାହିଁ, ଆମେ ସେମିତି ଏ ଯେଉଁ ପାଟ ଫାଟ ସବୁ ପକେଇ ଦେଶ ଡ୍ରେସ୍, ଏଇଟା ଆମର ପରମ୍ପରା ନୁହେଁ। ପ୍ରଭୁପାଦ ଆସିଲେ ଦେଖିଲେ ସବୁ ଦାଢ଼ି ଛାଡ଼ିଲେଣି, ସବୁ କେଶ ବଢ଼ିଯାଇଛି, ପ୍ରଭୁପାଦ ପୁରା ବିରକ୍ତ ହେଇଗଲେ ସାଙ୍ଗେ ସାଙ୍ଗେ, ଦେଖି କହିଲେ ମୁଁ ଓଲ୍ଡ ଏଜ୍ର ଲୋକ, ପ୍ରଭୁପାଦ କହୁଛନ୍ତି ମୁଁ ତୁମର ଫାଦର ଭଳି, ମୋର ବର୍ତ୍ତମାନ ତୁମ ସାଙ୍ଗରେ ଯୁକ୍ତି କରିବାକୁ ସମୟ ନାହିଁ। ପ୍ରଭୁପାଦ ଏତେ ସୁନ୍ଦର ଭାବରେ କହୁଛନ୍ତି ସେମାନଙ୍କୁ, କାରଣ ବହୁତ ଦୁଃଖ ଲାଗୁଛି, କାରଣ ଜଣେ ଆଚାର୍ଯ୍ୟଙ୍କୁ ଜଣେ ବୁଝୁନାହାନ୍ତି ନା, ଏଇଟାକୁ କ'ଣ କୁହାଯାଏ ନିୟମ ଆଗ୍ରହ, ଜନସଂଘ ନିୟମ ଆଗ୍ରହ ଅଛି ନା, କେଉଁଠି ଅଛି ଜନସଂଘର୍ଷ ରୋଲଞ୍ଜ ସଡ଼ପରି ଭକ୍ତି ବିନଶିତି, କ'ଣ ତା ଆରମ୍ଭ ଅତ୍ୟାହାର ପ୍ରୟାସ ପ୍ରଜାଲୋକ ନିୟମ ଆଗ୍ରହ ଜନସଂଘର୍ଷ ରୋଲଞ୍ଜ, ଏଠି ନିୟମ ଆଗ୍ରହ, ଏଇଟା ନିୟମ ଆଗ୍ରହ ଲାଗିଗଲା, ତୁମେ ଆଚାର୍ଯ୍ୟଙ୍କ ପ୍ରିନ୍ସିପୁଲ୍ଠୁ ଅଧିକା କିଛି କରିବା ପାଇଁ ଚାହୁଁଛ ନାହିଁ, ଏଇଟା ନିୟମ ଆଗ୍ରହ ଲାଗିଯିବ। ପ୍ରବଦ ଆସିଲେ ଦେଖିଲି କହିଲେ ଆରେ ମୁଁ ପ୍ରବଦ କହିଲେ ମୁଁ ତୁମ ସାଙ୍ଗେ ଆର୍ଗ୍ୟୁମେଣ୍ଟ କରିପାରିବିନି, ତୁମେ ବହୁତ ଏନଫ୍ ୟୁଆର ନାଓ ଏନଫ୍ ମ୍ୟାଚ୍ୟୁର, ଆଇ ଡୋଣ୍ଟ ୱାଣ୍ଟ ଟୁ ଆର୍ଗ୍ୟୁ ୱିଥ୍ ୟୁ। ପ୍ରବଦ କହିଲେ ମୁଁ ବହୁତ କଷ୍ଟ କରି ତୁମମାନେ ହିପି ଥିଲ, ତୁମକୁ ମୁଣ୍ଡନ କରିଥିଲି, ତୁମମାନେ ସବୁ ହିପି ଥିଲ, ବହୁତ କଷ୍ଟ କରିଛି 70 ବର୍ଷ ବୟସରେ, ମୁଁ ବହୁତ କଷ୍ଟ କରି ତୁମମାନଙ୍କୁ ମୁଣ୍ଡନ କରିଥିଲି, ଆଉ ମୁଁ ଦେଖିଲି ତୁମେ ସବୁ କେଶ କ'ଣ ଏତେ ଲମ୍ବା କଲଣି, ଦାଢ଼ି ଛାଡ଼ିଲଣି, ଈଶ୍ୱର ରହିଗଲେ ରହିକି ଦେଖିଦେଲେ ଆମେ ବଡ଼ ବାବା ହେଇଯିବୁ। ପ୍ରଭୁପାଦ ସାଙ୍ଗେ ସାଙ୍ଗେ ବିରକ୍ତ ହେଲେ, କହିଲେ ଆଟ୍ଲିଷ୍ଟ ୱାନ୍ସ ଏ ମନ୍ଥ ୟୁ ହାଭ୍ ଟୁ ସେଭ୍ ୟୋର୍ ହ୍ୟାଣ୍ଡ, ସାଙ୍ଗେ ସାଙ୍ଗେ କହିଲେ ନାଇଁ ଗୋଟେ ମାସରେ ଥରେ ବି ତୁମେ, ଏଇଟା ବୈଦିକ ହରିଭକ୍ତି ବେଳା ହିସାବରେ ଏଇଟା ନିୟମ, ତୁମେ ସେଭିଂ ନହେଇକି ରହିପାରିବନି। ଗୋଟେ ଜିନିଷ ମନେ ରଖିବାକୁ ପଡ଼ିବ, ତୁମେ ଯେତେବେଳେ ଗୋଟେ ବ୍ରହ୍ମଚାରୀ ଜୀବନ ଲିଡିଂ କରୁଛ ସେଠି ତୁମର ପର୍ସନାଲ କିଛି ତୁମେ କରିଦେଇପାର, କିନ୍ତୁ ତୁମେ ଗୋଟେ ପ୍ରିଚର୍, ତୁମେ ଯେତେବେଳେ ଗୋଟେ ଲିଡର, ସେତେବେଳେ ତୁମେ ହେଉଛ କ'ଣ ପ୍ରଚାରକ ନା, ତୁମର ଜୀବନଟା ସହିତ ସମ୍ପୂର୍ଣ୍ଣ ଆଚାର୍ଯ୍ୟମାନଙ୍କର ଜୀବନ ଉପରେ ପର୍ଯ୍ୟବେସିତ ହେବା ଦରକାର। ଆମମାନଙ୍କୁ କରୁଥିଲୁ, ଆମେ ତ ବ୍ରହ୍ମଚାରୀ ଥିଲୁ, ଆମେ ବି ସେମିତି କରିଦେଉଥିଲୁ, ସେତେବେଳେ ଗୁରୁଦେବ ନଥିଲେ ନିଜ ବଞ୍ଚିବା ପାଇଁ, ଆମେ ବି 4 ମାସ ବ୍ରତ କରୁ, ତପସ୍ୟା କରୁ, ସବୁ ଏଇ ଆଚାର୍ଯ୍ୟ ପ୍ରିନ୍ସିପୁଲ୍ଟା ଯେତେବେଳେ ଜାଣିଲୁ ନା ନାଇଁ ଏଇଟା କରିବା ଠିକ୍ ଆମର ହବନି, ଆମେ ଯାହା କରିବୁ ଠିକ୍ ଭୋଜନ କମାଉ, କିନ୍ତୁ ଏମିତି କରିପାରିବାନି, କେଶ ବଢ଼େଇପାରିବାନି, ଆଚାର୍ଯ୍ୟ ପ୍ରିନ୍ସିପୁଲ୍ ମୁଁ ବି 4 ମାସିଆ କରୁଥିଲୁ, 4 ମାସ ହିଁ ଦାଢ଼ି ଆମେ ରଖୁଥିଲୁ, ଯେତେବେଳେ ଆଚାର୍ଯ୍ୟ ପ୍ରିନ୍ସିପୁଲ୍ଟା ଆମକୁ ଜଣାପଡ଼ିଲା, କାରଣ ସେତେବେଳେ ପରିସ୍ଥିତି ଅଲଗା ଥିଲା, ସେତେବେଳେ ଗାଇଡ୍ ସେତେବେଳେ କ'ଣ ଗୁରୁ ଗଲା ପରେ କ'ଣ ହେଲା ତୁମେ ଜାଣିନ, ତୁମେ ଜାଣିନ, ସେ ଏକ୍ସପିରିଏନ୍ସ ଆମର ପ୍ରଥମ ଅଛି, ଇସ୍କନ ଭିତରେ ଏକ୍ସପିରିଏନ୍ସ ଆମର ପ୍ରଥମ ଅଛି, ଯଦି ଇସ୍କନ ଭିତରେ କାହାର ପ୍ରଥମ ଏକ୍ସପିରିଏନ୍ସ ଥାଏ ସେ ହେଉଛି ଆମେ ଲୋକ, 25 ବର୍ଷ ଗୋଟେ ମନ୍ଦିରକୁ ଚଳେଇବା ଗୁରୁଙ୍କ ପରେ ସେଟା ସେ କରିଲା ପରେ ଜଣେ କହିବ, ଆଉ ସେ ମନ୍ଦିର ହେଉଛନ୍ତି ପୁରା ଖାଲି ବିଗ୍ରହ, ବିଗ୍ରହମୟ ଠାକୁର, ବିଗ୍ରହମୟ ମନ୍ଦିର, କେବଳ ସେ ମନ୍ଦିର ପ୍ରଥମ ଆକ୍ଟିଭିଟି ହେଉଛି କେବଳ ଡେଟି ୱର୍ସିପ, କେତେ ବିଗ୍ରହ ଦେଖୁନା ପ୍ରତିଷ୍ଠିତ ସବୁ ବିଗ୍ରହ, 25 ବର୍ଷ ଗୁରୁଙ୍କ ଆବସେନ୍ସରେ ମନ୍ଦିର ଚଳେଇବା, ଯିଏ କହୁଛନ୍ତି ସେ ଚଳେଇକି ନିଜେ ଦେଖନ୍ତୁ ନା, ଚଳେଇକି ଦେଖନ୍ତୁ ଭୁବନେଶ୍ୱର ଓଡ଼ିଶା ଭଳିଆ ଜାଗାରେ ଗୋଟେ ଏଇଠି ଗୋଟେ ମନ୍ଦିର କରିକି, ଆଉ ସେତେବେଳେ ଯେଉଁ ଗୁରୁଦେବ ଯେଉଁ ମନ୍ଦିର କରିଥିଲେ, ଏଇଭଳିଆ ତୁମେ ଏଇଭଳିଆ କରୋଡ଼ଟା ମନ୍ଦିର, ଏଇଭଳିଆ କରୋଡ଼ ଟଙ୍କା ଖର୍ଚ୍ଚ କରି ମନ୍ଦିର କଲେ ବି କ୍ରେଡିଟ୍ ନାହିଁ, ଯଦି ଆମେ ସବୁ କରିପକାଉଛେ ଏହାର କିଛି କ୍ରେଡିଟ୍ ନାହିଁ, କାହିଁକି ନା ସବୁ ବେଶ ତିଆରି ହେଇଯାଇଛି, ଇଣ୍ଟରନେଟ୍ ଯୁଗ ହେଇଗଲା, ପ୍ରିଚିଂ ଫିଲ୍ଡ ହେଇଗଲା, କମ୍ୟୁନିକେସନ୍ ଇଜି ହେଇଗଲା, ସେତେବେଳେ ଗୋଟେ ଟେଲିଫୋନ୍ ନଥାଏ, ହ୍ୟାଣ୍ଡଫୋନ୍ ନଥାଏ, କେଉଁଥିରେ ଆସିବ, ଏଇ ଯେଉଁ ପବନ ବର୍ଷା ହେଇଗଲା ଲ୍ୟାଣ୍ଡଫୋନ୍ ସେ ପୁଣି କଟିଗଲା ତ କଟିଗଲା, ସେ ସମୟରେ ଇଣ୍ଟରନେଟ୍ ଯୁଗ ନଥିଲା, ସେ ସମୟରେ ସିଙ୍ଗିଲ୍ ହ୍ୟାଣ୍ଡରେ ମନ୍ଦିରଟା ହେଇଛି, ଇଣ୍ଡିଆ ଭିତରେ ଗୋଟିଏ ମନ୍ଦିର, ଯେଉଁଟା ପ୍ରଭୁପାଦ ଗଲା ପରେ ସିଏ କରିଛନ୍ତି, ସେଇଟାକୁ ସେତିକି ଭିକ୍ଷ ମାଗି ସେମିତି କରିକି ସେ ମନ୍ଦିରଟା ହେଇଛି, ସେତେବେଳେ କମ୍ୟୁନିକେସନ୍ ଯୁଗ ନଥିଲା ନା, ସେତେବେଳେ ଫାଷ୍ଟ କେତେଟା କେତେଜଣ ସେ କେତେ ଲୋକ ଆସୁଥିଲେ ସେ ସମୟରେ ମୋତେ କୁହ, କେତେଟା କରୋଡ଼ପତି ଆସୁଥିଲେ ସେତେବେଳେ, କେତେ IIT ଷ୍ଟୁଡେଣ୍ଟ ଆସୁଥିଲେ, ଇଞ୍ଜିନିୟର ଆସୁଥିଲେ ଇସ୍କନକୁ, ସେତେବେଳେ ଏମିତି ନଥିଲା ନା ପ୍ରଚାରରେ, ଏତେ ଶିକ୍ଷିତ ସମାଜ ଆସିନଥିଲେ, ଯୋଡ଼ି ହେଇନଥିଲେ, ସେତେବେଳେ ସବୁ କ'ଣ ଯିଏ ସ୍ୱାଭାବିକ ଆସୁଥିଲେ ଆସୁଥିଲେ, କେବଳ ୱେଲ୍ ୱିସର୍ ଥିଲେ ଲାଇଫ୍ ମେମ୍ବର୍ସ, ଇସ୍କନର ସବୁଠୁ ବଡ଼ ସପୋର୍ଟ ଥିଲେ ଲାଇଫ୍ ମେମ୍ବର୍ସ, ପ୍ରଭୁପାଦ ଆଜି ହିଁ ମୁଁ ଶୁଣୁଥିଲି, ଆଜି ନା ଗତକାଲି ଶୁଣୁଥିଲି, ପ୍ରଭୁପାଦ ମୁମ୍ବାଇରେ ଆଙ୍କୁ କହୁଛନ୍ତି, କାହା କହୁଛନ୍ତି, ମୁମ୍ବାଇ ମନ୍ଦିର କରିଥିଲେ ମହାରାଜ କ'ଣ ତାଙ୍କ ନା, ଆଜି ଅଛନ୍ତି ଗିରିରାଜ ମହାରାଜଙ୍କୁ ପ୍ରଭୁପାଦ କହିଲେ, ଆୱାର ମାଇ ଷ୍ଟୁଡେଣ୍ଟ ଗିରିରାଜ ଇଜ ଆର୍ନିଂ 40,000 ରୁପିଜ ଏଭ୍ରି ମନ୍ଥ, 40,000 ଟଙ୍କା ପ୍ରତି ମାସରେ ଲାଇଫ୍ ମେମ୍ବରସିପ୍ କରୁଛନ୍ତି ନା, ବଟ୍ ହି ଇଜ୍ ଗିଭିଂ ଏଭ୍ରିଥିଂ ଟୁ କୃଷ୍ଣ। ପ୍ରଭୁ ସେ ଡକ୍ଟର କୃଷ୍ଣମୂର୍ତ୍ତି କହୁଛନ୍ତି, କର୍ମ କର୍ମ ସେ କହୁଛନ୍ତି, କର୍ମ କର୍ମ ପ୍ରଭୁ ତମ କାଟୁଛନ୍ତି, ଏଇଟା ହଉଛି କର୍ମଫଳ। ଦେଖ ମୋ ଷ୍ଟୁଡେଣ୍ଟ ସିଓ ଗୋଟେ ସିଙ୍ଗିଲ ପଇସା, ପ୍ରଭୁ ସିଙ୍ଗିଲ ପଇସା, ସିଙ୍ଗିଲ ରୁପିଜ ଫ୍ରମ୍ ମି, ପ୍ରଭୁ କହୁଛି 40,000 ଟଙ୍କା ସେ ଆଣୁଛନ୍ତି, କିନ୍ତୁ ଗୋଟିଏ ପଇସା ସେ ତାଙ୍କ ପାଇଁ ରଖୁନାହାନ୍ତି। କାରଣ କୃଷ୍ଣମୂର୍ତ୍ତି ସାଙ୍ଗେ ସାଙ୍ଗେ ଟାଣୁଛନ୍ତି, ସେ କର୍ମ, ସେ ଗୀତା ପଢ଼ିଛନ୍ତି, ସବୁ ଗୀତା ଶ୍ଳୋକ ମାନ ରଖିଛନ୍ତି, ସେ ସେତେବେଳେ କୋର୍ଟ କରୁଛନ୍ତି, ପ୍ରଭୁ ତାଙ୍କୁ କାଟୁଛନ୍ତି, ନାଇଁ ନାଇଁ କର୍ମର ଅର୍ଥ ଏହା ନୁହେଁ। ତେଣୁ ଏଇ କଥା ମୁଁ ଏଣେ ଆଜି ପଳେଇଗଲି, କୁଆଡ଼େ ପଳେଇ ଯାଉଛି ଯେ ଭୋଗଟା, ଭୋଗଟା ହଉଛି ପ୍ରକୃତରେ ଆମ ପାଇଁ କେବେ ଶୋଭନୀୟ ନୁହେଁ। ଆମେ ଭୋଗ କରିବା, ଭୋଗ ବୁଦ୍ଧି ଆମର ରହିଛି, ଭଗବାନ ବାରମ୍ବାର ପ୍ରାର୍ଥନା କରିବା ଦରକାର, ମୋତେ ଜୀବନରେ ସବୁ ପ୍ରଭୁ କିଛି ଦିଅନ୍ତୁ, ମୋତେ ଭୋଗ ବୁଦ୍ଧି ଦିଅନ୍ତୁନି। ସେଥିପାଇଁ ଆମେ ପ୍ରସାଦ ନଉଛେ ନା, ପ୍ରସାଦ ଜପ ତପ ସାଧନ ଭୋଜନ କରୁଛେ କେବଳ ଭୋଗଟାକୁ କମେଇବା ପାଇଁ, କାହିଁକି ନା ଭୋଗ ଯଦି ବୁଦ୍ଧି ରହିଲା ଆମର ମନ ସ୍ଥିର ହବନି। ଏ ହେଉଛି ଏ ଶ୍ଳୋକର ତାତ୍ପର୍ଯ୍ୟଟା। ସେଥିପାଇଁ କେଉଁଥିରେ ତିନି ପ୍ରକାର ଯେଉଁ ରହିଲା, ପାପି ଭୋଗ କରିଦେଉଛି, ଆଉ ପୁଣ୍ୟବାନ ଲୋକ ବି ଭୋଗ କରିଦେଉଛି, ଆଉ ଭକ୍ତ ବି ଭୋଗ କରିଦେଉଛି। ଧାର୍ମିକ ବ୍ୟକ୍ତି ଭକ୍ତ ଭୋଗ କଲା, ଭୋଗର ମଳ ଗୋଟେ ଅଛି, ଯେମିତି ଆମେ ଭୋଜନ କରୁଛେ ତାର ମଳ ବାହାରୁଛି କି ନାହିଁ, ମଳଟା ସବୁବେଳେ ଦୁର୍ଗନ୍ଧ, ସବୁବେଳେ ମଳଟା କେବେ କେବେ ବାସିବନି, କେବଳ ଋଷଭଦେବଙ୍କ ଭଳିଆ ସେଭଳିଆ ବଡ଼ ଲୋକ ଯାହା ସେ ସବୁ କେତେ କେତେ କୋଷ ବାସୁଥିଲା ତାଙ୍କର, ଯୋଜନ କୋଷ ନାହିଁ ଯୋଜନ, ତପୋଦିବ୍ୟ ପୁତ୍ରକା, ସେ ହିଁ କହୁଛନ୍ତି ସେ କଥା, ତପସ୍ୟା କରିବା ପାଇଁ ଜନ୍ମଟା ମିଳିଛି। ଯତ୍ ବ୍ରହ୍ମ ସୁଖମି ଅନନ୍ତମ, ଅନନ୍ତ ବ୍ରହ୍ମ ସୁଖ ମିଳିବ ଏଥିରୁ, ଭାଗବତ ବାଣୀ ନା, କେତେ ମଧୁର ବାଣୀ, ଆଉ କେତେ ପରିଶ୍ରମ ଆମେ କରିବା ଏ ଭୋଗ ପାଇଁ ନା, ଆଉ ୟାର କିଛି ଅନ୍ତିମ ଜିନିଷ ନାହିଁ, କେବେ ବି ଭୋଗ ବୁଦ୍ଧି ଆମର ଯାଇପାରିବନି। ସେଥିପାଇଁ କେମିତି ଆମର ଜୀବନଟା ରହିବା ଦରକାର, ଜୀବନ ପରିଚର୍ଯ୍ୟା କେମିତି ଆମର ହେବା ଦରକାର, ଆମେ କୃଷ୍ଣ ଉପରେ ଯେତେ ଭରସା ବଢ଼େଇବା ନା, କୃଷ୍ଣ ଆମକୁ ନିଶ୍ଚିତ ଭାବରେ ସବୁ ପ୍ରକାର ବ୍ୟବସ୍ଥାରୁ ବ୍ୟବସ୍ଥା ସିଏ ହିଁ କରିବେ, ଆରେଞ୍ଜମେଣ୍ଟ ସେ ସବୁ କରିଦେବେ, ବ୍ୟସ୍ତ ହେବା କିଛି ଦରକାର ନାହିଁ। ଆମର ଡିପେଣ୍ଡେନ୍ସିଟା ହେଉଛି ବଡ଼ ଜିନିଷ, ସିମ୍ପ୍ଲିସିଟି ଆଉ ଡିପେଣ୍ଡେନ୍ସ, ଏ ଦୁଇଟା ହେଉଛି ଆମର ବଡ଼ ଟ୍ରାକ୍, ଯେମିତି ଗୋଟେ ରେଲୱେ ଟ୍ରାକ୍ ରହିଛି, ତାପରେ ସେ ଯାଉଛି ପଟରୀ ଯାକୁ, ହିନ୍ଦୀରେ କୁହନ୍ତି, ଆମ ଧାରଣା କୁହନ୍ତି, ସେଭଳି ଜଣଙ୍କର ସରଳତା ଆଉ ନିର୍ଭରତା ଏ ଦୁଇଟା ଯଦି ନାହିଁ, ତା ପାଇଁ ସେ ଯେତେବେଳେ ଘୁରିବ, ଭକ୍ତି କରୁ, ଜପ କରୁ, ଭଜନ କରୁ, ତାକୁ ସବୁବେଳେ ଗୋଟେ ପ୍ରୋବ୍ଲେମ ଲାଗୁଥିବ, ମୋତେ ଗୋଟେ ପ୍ରୋବ୍ଲେମଟିକ୍ ଲାଇଫ୍ ଆଉ, କାରଣ ଆରେଞ୍ଜମେଣ୍ଟ କିଛି ଆସିବନି ନା। ଛୁଆଟା ଯଦି ସରଳ ନ ହେଲା, ମା ଉପରେ ନିର୍ଭର ନ କଲା, ସେ ଯାହା କିଛି କରିବ ସେ ମାଗଣା ବି କରିବ, ତାର ଲାଇଫ୍ ସିକ୍ୟୁର ନୁହେଁ। ଭକ୍ତିରେ ଯଦି ସବୁଠୁ ସରଳ ସୂତ୍ର ଥାଏ ଏ ଦୁଇଟା ଜିନିଷ, ଏଇଟା କେମିତି ଜଣେ ପାଇବ, ସେଟା ତାକୁ ସେ ତାର ବ୍ୟବସ୍ଥା କରିବ, ସେ ସରଳ ଚିତ୍ତ ରହିବା ଦରକାର ଅଛି, ଏତେ ମୁଣ୍ଡରେ କିଛି ଚିନ୍ତା କରିବାର ନାହିଁ, ଭଗବାନ ମୋର ଅଛନ୍ତି, ଛୁଆଟା ଚିନ୍ତା କରିବି ମୋ ମା ଅଛନ୍ତି, ସେ ଚଗଲା ବି କରିଦେଲେ ବି କ'ଣ ଚିନ୍ତା କରୁଛି, ମୋର ମା ଅଛି ମୋତେ ପ୍ରୋଟେକ୍ସନ୍ ଦେବେ, ଆଉ ଡିପେଣ୍ଡେନ୍ସ ସବୁବେଳେ ମା ଉପରେ ଡିପେଣ୍ଡ କରେ, ଏ ଦୁଇଟାର ଜିନିଷରେ ଜୀବନଟାକୁ ଚଲେଇବାର ଅଛି। ମୁଁ କାଲି କ'ଣ ହବ, ମୋର କ'ଣ ଅବସ୍ଥା ହବ, ଏ ଜାଗା କିଏ ଚଳେଇବ, କେଉଁଠି କ'ଣ ହବ, ଘରେ କିଏ ଚଳେଇବ, ମୋର କ'ଣ, କୃଷ୍ଣ ମୁଁ କ'ଣ ଚିନ୍ତା କରିବି, ମୁଁ କ'ଣ କହିପାରିବି, ଏତେ ଦିନ ମୁଁ ବଞ୍ଚିଲେ ମୋତେ କିଏ ବଞ୍ଚେଇଛି, ଆଉ କୃଷ୍ଣ କରିଛି କି, ମୋର କେମିତି ଆଜି ଏମିତି ହେଲା, ସବୁ କୃଷ୍ଣ କରୁଛନ୍ତି, ଯଦି ଏତେ ମାନେ ସେ ନେଇ ଆସିଲେ ଆଗକୁ ସେ ନେବେ, କିନ୍ତୁ ଭୋଗ ବୁଦ୍ଧିଟା ଭାରି ଅସୁବିଧା, ଭୋଗ ବୁଦ୍ଧିରେ ଆମର ହେବା ଉଚିତ। ସେଥିପାଇଁ ଆମର ଏଇଟା ତ୍ୟାଗ ନୁହେଁ କି ଭୋଗ ନୁହେଁ, ଆମର ହେଉଛି ସେବା। ପ୍ରଭୁ ଶୁଷ୍କ ବରାଗି ମାନେ କ'ଣ ଥିବ ସେ ଛାଡ଼ିଦେବେ, ନାଇଁ ଆମର ଧନ ଅଛି ନା, ଭଗବାନ ସେବା ଲଗେଇବେ, ଏଇଟା ମୋର ନୁହେଁ, ଏଇଟା କୃଷ୍ଣଙ୍କ। ସ୍ତ୍ରୀ କାର୍ ପୁତ୍ର କାର୍ ଧନ କ'ଣ କହିଲେ, ଧନ ଦ୍ୱାରା ତୁମାର ବୋଲି ଆସେ ନାହିଁ, ଧନ କ'ଣ ସେ ପ୍ରଥମ ଭ୍ରମଣ ପଡ଼ୁନି, ତୁମର ରକ୍ଷା କରି ଆମେ ମାତ୍ର ପାଲକ ହୁଏ, ବନ୍ଧୁ ଦ୍ୱାରା ନା, ସେଟା ଅଲଗା ପଦ, ବନ୍ଧୁ ଦ୍ୱାରା ସୁତା ସୁତ ତବ ଦାସୀ ଦାସ, ସେଇତ ସମ୍ବନ୍ଧ ସବୁ ଆମର ସେ ପଦ ମୋର ମନ ନାହିଁ ନା, କ'ଣ ସୁତା ସୁତ ତବ ଦାସୀ ଦାସ, ସେଇତ ନାହିଁ, କ'ଣ କହୁଥିଲି, ଏଇଟା ରକ୍ଷା କରି ଆମେ ମାତ୍ର ପାଲକ ହୁଏ, ଯାହା ସବୁ ମୋର ଅଛି ମୁଁ କେବଳ ଗୋଟେ ଆପଣଙ୍କ ପାଇଁ ଅନ୍ୟ କୃଷ୍ଣ ମୁଁ କେବଳ ମେଣ୍ଟେନ୍ କରୁଛି, ଆପଣଙ୍କର ସବୁ ଏସବୁ ସ୍ତ୍ରୀ ଆପଣଙ୍କର ପୁତ୍ର ଆପଣଙ୍କର ସ୍ୱାମୀ ସବୁ ଆପଣଙ୍କର, ଏ ଭୋଗ ବୁଦ୍ଧିଟା ଜୀବର ଅଛି। ସେଥିପାଇଁ ଗୁରୁଙ୍କର କାମ ରହିଲା ଜୀବକୁ ଭୋଗକୁ ଛାଡ଼ିବେନି କି ତ୍ୟାଗକୁ ଛାଡ଼ିବେନି, କାରଣ ତ୍ୟାଗକୁ ଛାଡ଼ିଲେ ତାର ଅହଙ୍କାର ବଢ଼ିବ, ସେ ଭକ୍ତି ବି ଆଉ କୃଷ୍ଣ ସେବା କରିବନି, ତ୍ୟାଗୀଟା କ'ଣ କୃଷ୍ଣ ସେବା କରିବେ କି, ତାକୁ ସବୁ ତାକୁ ସବୁଗୁଡ଼ା ଶୁଷ୍କ ଲାଗିବ ଆଉ। ତ୍ୟାଗୀଟା ନା ସେ ତା ଶୁଷ୍କ ବୈରାଗ୍ୟଟା ହେଲାଣି, ଏତେ କ'ଣ ଠାକୁରଙ୍କର କ'ଣ ଦରକାର ଅଛି ଏତେ କ'ଣ କରିବା? ତ୍ୟାଗୀଟା ତ୍ୟାଗ ଭାବରେ ତାର ଆଉ କୃଷ୍ଣଙ୍କୁ ସୁଖ ଦେବାକୁ ଇଚ୍ଛା କରିବନି, ସେ କେବଳ ତ୍ୟାଗ ଦ୍ୱାରା ସମ୍ମାନ ପାଇବାକୁ ଇଚ୍ଛା କରିବ। ଆଉ ଭୋଗୀଟା ଭୋକର୍ଣ୍ଣ, ସେ ଗୁରୁ ଭୋଗୀ, ଗୁରୁ ତ୍ୟାଗୀ ଆଉ ଗୁରୁ ସେବୀ। ଗୁରୁଙ୍କର କାମ ହେଲା ତୁମ ସେବାରେ ଲଗେଇବ, ସେବା ଦ୍ୱାରା ତାର ଭୋଗ ବୁଦ୍ଧିଟା ଯିବ, କାରଣ ତାର ସେବା କରିବ ସେ ଆନନ୍ଦ ପାଇବ, ସେବାର ଆନନ୍ଦ ପାଇବ, ସ୍ୱୀକୃତି ପ୍ରାପ୍ତ ହବ, କୃଷ୍ଣଙ୍କର କରୁଣା ପ୍ରାପ୍ତ ହବ, ନହେଲେ ତା ମନସ୍ଥିର ହେଇପାରିବନି ନା। ସେ ଶ୍ଳୋକଟା ବର୍ତ୍ତମାନ କହୁଛନ୍ତି, ଧର୍ମଯୁକ୍ତ ଭୋଗରେ ବି ମନସ୍ଥିର ହବନି, ଅଧର୍ମଯୁକ୍ତ ଭୋଗରେ ମନ କେମିତି ସ୍ଥିର ହବ? ସେ କହିଲେ ନା ଜାଇମା ପୁଷ୍ପିତା ବାଚା, ଏଟା ସ୍ୱର୍ଗର ବେଦରେ କର୍ମକାଣ୍ଡ ଥିବା, ସ୍ୱର୍ଗର ସୁଖ ପାଇଁ ଯେଉଁମାନେ ଏ ପୁଷ୍ପିତା ବଚନକୁ ସବୁ ଶୁଣିକି ସ୍ୱର୍ଗକୁ ଗଲେ ସୁଧାପାନ କରିବୁ, ଦେମାଙ୍ଗନଙ୍କ ସାଙ୍ଗରେ ରହିବୁ, ଅକ୍ଷୟ କାଳ ରହିବୁ, ଏ ଚିନ୍ତା କରିକି ଯେଉଁମାନେ କର୍ମକାଣ୍ଡ ମାନେ ଯେଉଁମାନେ ଭୋଗ ବୃଦ୍ଧିକି ବଢ଼ାନ୍ତି ସେମାନଙ୍କ ମନ କେବେ ସ୍ଥିର ହବନି। ତାହେଲେ ପାପରେ ଯିଏ ଧର୍ମ ଭୋଗୁଛି ତାର ମନ କେମିତି ସ୍ଥିର ହବ? କିନ୍ତୁ ତା ପରବର୍ତ୍ତୀ ଶ୍ଳୋକରେ କହିଲେ, ଭୋଗୈଶ୍ୱର୍ଯ୍ୟଂ ପ୍ରସକ୍ତାନଂ ତୟାପହୃତ ଚେତସଂ ବ୍ୟବସାୟାତ୍ମିକା ବୁଦ୍ଧି ସମାଧୋନ ବିଧୀୟତେ। ଯେଉଁମାନେ ଇନ୍ଦ୍ରିୟ ସୁଖ ଏବଂ ଭୌତିକ ଐଶ୍ୱର୍ଯ୍ୟ ପ୍ରତି ଅତ୍ୟନ୍ତ ଆସକ୍ତ ଏବଂ ଯେଉଁମାନେ ଏ ପ୍ରକାର ବିଷୟବସ୍ତୁରେ ବିଚଳିତ, ସେମାନଙ୍କ ମନରେ ଭଗବାନଙ୍କ ସେବା ନିମିତ୍ତ ଦୃଢ଼ ନିଶ୍ଚୟତା ଦେଖାଯାଏ ନାହିଁ, ସମାଧୋ କେବେ ତାଙ୍କ ଦୃଢ଼ତା ଆସିବନି, କେତେଦିନ କରି ଛାଡ଼ିଦେବେ, କିଏ ପୁଣି କେତେଦିନ କରିଥିବେ ଛାଡ଼ିଦେବେ। ଏ ଚେଞ୍ଜେବୁଲ ଯେଉଁ ଆଇଡ଼ିଆଟା, ପ୍ରଭୁପାଦ ବହୁତ ବିରକ୍ତ ହୁଅନ୍ତି, ସବୁବେଳେ ଚେଞ୍ଜେବୁଲ ତାଙ୍କର ଆଇଡ଼ିଆ ଗୁଡ଼ା ଚେଞ୍ଜେସ, ଆଜି ଗୋଟେ ଜିନିଷ କରିଦେବେ, କାରଣ ସେମାନଙ୍କର ଏଇଟା ଅସୁବିଧା ତାଙ୍କ ଭୋଗ ବୁଦ୍ଧି ରହୁଛି, କନଷ୍ଟାନ୍ସି ସେମାନେ ମେଣ୍ଟେନ୍ କରିପାରିବେନି, ଭୋଗ ବୁଦ୍ଧି ରହିଲେ ତାଙ୍କ ଦୃଢ଼ ନିଶ୍ଚିତ ରହିବେନି। ଏଇଟା ବିଗିନିଂ ଷ୍ଟେଜ୍ରେ ହୁଏ, କିଛି ଦିନ କରିବ ପୁଣି କେତେଦିନ ଭାଙ୍ଗିଯିବ, ସାଧୁସଙ୍ଗଟା କାହିଁ କରିବାକୁ ପଡ଼ୁଛି? ସାଧୁସଙ୍ଗଟା ଗୋଟେ କାହିଁକି ପଡ଼ୁଛି? ଛୋଟ ପିଲାଟା ମା ତାକୁ ଶଯ୍ୟାରୁ କେମିତି ଖାଇବା କରି କଥା ଶିଖିଛି ସେଟା ମା ଜାଣେ, ଛୁଆ କିଛି ଜାଣିନି। ଛୁଆ ଆଜି କଥା କହି ଶିଖିଗଲା, ସେ ବୁଝିପାରୁନି ମୁଁ କେମିତି କଥା କହି ଶିଖିଲି, ସେ ଡାହାଣ ହାତରେ ଖାଇବା ଶିଖିନଥିଲା, ବାଁ ହାତରେ ଖାଇବା କ'ଣ ଜାଣିନଥିଲେ, ଡାହାଣ ହାତ କେଉଁଟା, ବାଁ ହାତ କେଉଁଟା, ମଳ କେଉଁଟା, ମୂତ୍ର କେଉଁଟା ଜାଣିନଥିଲେ। ସେ ମଳମୂତ୍ର ବି ଖେଳେ ଛୁଆ, ସେ ଭୋଜନ ବି କରିଦିଏ, ମା ସେଟାକୁ ଜାଣିଛି ତାକୁ କଥା କହିବା ଶିଖିବା କେମିତି, ସେଟା ଗୁରୁବର୍ଗ ଜାଣନ୍ତି। ଗୋଟେ ଜୀବକୁ ତାକୁ ଏ ଭୋଗରୁ ବାହାର କରିକି ଆଣିବା, ତା ମନ ତାକୁ ଭଗବାନଙ୍କ ସେବାରେ ଲଗେଇକି ତାକୁ ଭୋଗଟାକୁ ଭୁଲେଇବାଟା କେତେ କଷ୍ଟ, ସେଟା ଯିବ ଗୁରୁବର୍ଗ ସେ ଜାଣନ୍ତି, ଏଟା ସହଜ ଜିନିଷ ନୁହେଁ, କାରଣ ଜୀବର ସେଟା ଗୋଟେ ତାର ଗୋଟେ ଯାହା କୁହନ୍ତି ପ୍ରୋପେନ୍ସିଟି, ତାର ଆଭ୍ୟାସଟା ଟିକେ ସୁଯୋଗ ପାଇଲା ମାନେ ଭୋଗିଦେବ ସାଙ୍ଗେ ସାଙ୍ଗେ, ସେଥିରେ ତାକୁ ସେବାରେ ଲଗାଯାଉଛି। ଏଟା ଜୀବ ତ ସେତିକି ଛାଡ଼ି ଦେଇକି ସେବାରେ ଲାଗିଲେ ହିଁ ତାର ଟିକେ କଲ୍ୟାଣ ହବ ନା, ଏଟା ହଠାତ୍ ହେଇପାରିବନି ତାକୁ, ତାକୁ ସେଥିପାଇଁ କେତେବେଳେ ସେ ଛାଡ଼ୁଥିବ, କଥା ଶୁଣୁଥିବ, ପୁଣି ଗୁରୁ ତାଙ୍କୁ ଲଗଉଥିବେ ସେବାରେ, ଜୀବର ଦୃଢ଼ ସଂକଳ୍ପ ନାହିଁ ନା। ଚକ୍ରବର୍ତ୍ତୀ ତାଙ୍କ ଟିକାରେ ଲେଖୁଛନ୍ତି, ତତଶ୍ଚ ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନଂ ତୟା ପୁଷ୍ପିତୟା ବାଚା ଅପହୃତମ ଆକୃଷ୍ଟ ଚିତୋ ଯେସାମ ତେ ତଥା ତେସାମ। ଏ ଯେ ପୁଷ୍ପିତ ବାଚା, ପୂର୍ବ ଶ୍ଳୋକ ରହିଲା ପୁଷ୍ପିତ ବାଚା ମାନେ ମଧୁର କଥା, ବେଦରେ ସବୁ ମଧୁର କଥା ଅଛି, ଫଳଶ୍ରୁତି ଯୋଉଟାକ ରହିଛି, ଏଇଟା କଲେ ଏହା ମିଳିବ, ଏଇଟା କଲେ ଏହା ମିଳିବ, ଏ ଦିନରେ ଏଇଟା ପୂଜା କଲେ ନାଇଁ କି ଭାବିଲେ, ତୁମେ କ'ଣ କରୁନଥିଲ କି, ଏଇ ଗଛକୁ ପୂଜା କଲେ ଏହା ମିଳିବ, ଏ ଦିଗରେ ଏ ଲୋକଙ୍କୁ ଖାଇବାକୁ ଦେଲେ ଏହା ମିଳିବ, ମାରୁଡ଼ି ମାନେ ସେଇଟା ଜାଣିଛନ୍ତି ନା। ଆଉ ଦେଖ ଗୋବର୍ଦ୍ଧନ ପୂଜାରେ ଯାଇ ପହଞ୍ଚିବେ ସବୁ, କେଉଁଦିନ ଗୋବର୍ଦ୍ଧନ ପୂଜା, କେଉଁଦିନ ପୂର୍ଣ୍ଣିମା ଅଛି, କେଉଁଦିନ ଏଇଟା ଅଛି, ଲୋକ ଖାଇବାକୁ ଦିଅ, ଭଜନ କରୁ ତାଙ୍କୁ ନେଇ କାହାକୁ ଦେଇଦେବ, ସେମାନେ ଜାଣିଛନ୍ତି ଏତିକି ଗଲେ ଏତିକି ପୁଣ୍ୟ ମିଳିବ। ପୁଷ୍ପିତ ବାଚା ଯେଉଁମାନଙ୍କର, ତତଶ୍ଚ ଭୋଗୈଶ୍ୱର୍ଯ୍ୟ ପ୍ରସକ୍ତାନାମ, ଭୋଗୈଶ୍ୱର୍ଯ୍ୟରେ ଭୋଗ ଆଉ ଐଶ୍ୱର୍ଯ୍ୟରେ ଯେଉଁମାନେ ପ୍ରସକ୍ତାନାମ ପ୍ରକୃଷ୍ଟ ଆସକ୍ତାନାମ ଚିତ ଯେସାମ, ଯେଉଁମାନଙ୍କ ଚିତ ବାଚା ଅପୃତମ ଆକୃଷ୍ଟମ, ସେ ବଚନ ଗୁଡାକ ଶୁଣିକି ତାଙ୍କ ମନ ଗୁଡାକ, ଏ ସଂସାରଟା କ'ଣ ହେଇଛି, ଗୋଟେ ଭୋଗ ବେଳେ ଗୋଟେ କିଛି ବସ୍ତୁ ନାହିଁ, କେବଳ ଶ୍ରୁତି ମଧୁର ହେଇକି ମଣିଷ, ଏଇଟା ଭୋଗ ମଧୁରା ମଧୁ ଶୁଣିଲା ବେଳକୁ କ'ଣ ଭଲ, ଶୁଣି 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 ଲୋକର ଆସକ୍ତି ଆସିଛି, ଜଗତର ଆଉ କିଛି ନାହିଁ ଯେ ଏ ବଚନଟା ଆ ଭଗବାନ କେମିତି ପାଇବେ କି, କେବଳ ସେ ଶୁଣି 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 ଆସକ୍ତି ହେଇଯିବ। ଛୁଆଟବେଳେ ଗୋଟେ ଲୋକ କ'ଣ ଶୁଣିଲା, କ'ଣ ଭାବିଲେ ଛୁଆଟବେଳେ କ'ଣ ଶୁଣିଲ, ଟଙ୍କା ହେଇଗଲେ ବାହା ହେବି, ଖାଲି ବାହା ହେବି, ଖାଲି ବାହା ହେବି, ଛୁଆଟେ ସେଟା ଶୁଣିଲ ନା। ଆଉ ଗୋଟେ ଛୋଟ ପିଲାବେଳେ କ'ଣ ଶୁଣିଲ, ଧନଟା ହେଲା ଗୋଟେ ଗାଡ଼ି କରିବା, ଧନ ହେଲା ଗୋଟେ ମୋବାଇଲ କରିବି, ଧନ ହେଲା ଗୋଟେ ବିବାହ ହେବି, ଯେଉଁଟା ଯେଉଁଟା ଶୁଣିଲ ଶୁଣିଲ ସେଟା ତମ ଚିତ୍ର ଆସକ୍ତି ରହିଗଲା, ଏଇଟା ଆଉ କ'ଣ ଶ୍ରବଣ ଦ୍ୱାରା ସବୁ କିଛି ହେଇଛି ନା। ଜଗତରେ ଯେତେ ପ୍ରକାର ଜିନିଷ ଆଜି ହୃଦୟ ଭିତରେ ରହିଛି ସବୁ ଶ୍ରବଣ ଦ୍ୱାରା, ସବୁ ଶ୍ରବଣ ଦ୍ୱାରା ରହିଛି, ଖାଲି ଶୁଣି 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 ଯେମିତି ଆମର ତାଙ୍କ କଥା କୁହେ ନା କାହା କଥା ମୁଁ ଭୁଲିଗଲି ହଠାତ୍ କାହିଁକି ତାଙ୍କ କଥା ମନେ ପଡ଼ିଗଲା ତିନି ପୁଅ ତାଙ୍କର ଥିଲା ନା ସେ ମାଆଙ୍କ ନାଁ କ'ଣ ମଦାଲସା ଅଲର୍କ ତାଙ୍କର ପୁଅ ହେଲା ନା ମଦାଲସା ରାଜା ଥିଲେ ତାଙ୍କର ପୁଅ ଜନ୍ମ ହବ ତାଙ୍କୁ ସାଙ୍ଗେ ସାଙ୍ଗେ ବୈରାଗ କରିଦେବେ ଛୁଆଟି ବେଳୁ ଜନ୍ମ ହବ ଏମିତି ମା ଆସିଥିଲେ ତାଙ୍କର ଏତେ ବଡ଼ ଅନୁଭବ ଆସିଥିଲା ମଦାଲସା କେବେ ବି ଚାହୁଁନଥିଲେ ମୋ ଗର୍ଭରେ ଯିଏ ଜନ୍ମ ହବ ସେ ଆଉଥରେ ସଂସାରକୁ ଆସୁ ସଂସାରକୁ ଆସିବା ଗୋଟେ ବ୍ୟାଡ୍ ବାର୍ଗେନିଂ ନା ଏତେ ବଡ଼ ଖରାପ ଜିନିଷଟା ଏଠି ଜଗତକୁ ଆମେ ଆସିଛେ ଡେଷ୍ଟି ପ୍ଲେସ୍ କାହାକୁ ଭଲ ଲାଗୁଛି ମୁଁ କହିପାରିବିନି କିନ୍ତୁ ଯିଏ ସାଧୁଗୁରୁଙ୍କ ଦୃଷ୍ଟିରେ ଜାଣିଛି ସାଧୁଗୁରୁଙ୍କ କୃପା ପାଇଛି ଜାଣିପାରିବ ଏ ଜଗତ କେତେ ଭୟଙ୍କର ଆଉ ଖାଲି ଭୟଙ୍କର ଜାଣିଲେ କ'ଣ ହବ ଆମେ ଏଠୁ କେମିତି ଯିବା ଅଛି ଭୟଙ୍କର ଜାଣିଲେ ଇଚ୍ଛାରେ ମରିପାରିବାନି ଇଚ୍ଛାରେ ବଞ୍ଚିପାରିବାନି କରମ ଫଳଟା ଅଛି ନା ଯେ ଆମେ ଜବରଦସ୍ତି ମରିବା ସମସ୍ତେ ମଲ ସ୍ୱର ପାଇବ ଜଗତଟା କେବେ ଭଲ ଜାଗା ମେଟ୍ ନେଷ୍ଟି ପ୍ଲେସ୍ ମେଟେରିଆଲ ୱାର୍ଲଡ ଇଜ୍ ନଟ୍ ଫିଟ୍ ଫର୍ ଏନି ଜେଣ୍ଟଲ ମ୍ୟାନ୍ ଟୁ ଲିଭ୍ ହିୟର୍ ସବୁବେଳେ କହିଦିଏ ପ୍ରଭୁପାଦଟାକୁ ରିପିଟ୍ କରନ୍ତି ଗୁରୁଦେବଟାକୁ ରିପିଟ୍ କରନ୍ତି ଠାକୁରଟାକୁ ରିପିଟ୍ ଥାଏ ଠାକୁରଙ୍କର ବାଣୀ ଏଟା ଗୋଟେ କୌଣସି ଭଦ୍ରଲୋକ ସ୍ଥାନ ନୁହେଁ ଆମେ କିଛି ଭୁଲ କରିଛେ ନା କିଛି ଭୋଗ ବୁଦ୍ଧି ଅଛି ଏଠି ଶରଣ ମିଳିଛି କେଉଁ କଥା କହୁଥିଲି ପଳେଇ ଆସିଲି ଗୋଟେ କେଉଁ କଥା କହୁଥିଲି ମଦାଲସା କଥା କହୁଥିଲି ଆଉ ରାଜା ତାଙ୍କର ରାଜା ଯେତେ ପୁଅ ହବ ନା ତାଙ୍କ ତିନିଟା ପୁଅ ଥିଲା ପ୍ରଥମ ପୁଅ ଜନ୍ମ ହବ ସାଙ୍ଗେ ସାଙ୍ଗେ ଶିଖେଇବେ ତାକୁ ଏ ଶୁଣି ଶୁଣି ସବୁ ଜିନିଷ ଜୀବନରେ ଆମର ବଦଳି ଯାଇଛି ସବୁବେଳେ ଶୁଣିଲେ ନା ଆଉ ଖାଲି ବିଷୟ ବାର୍ତ୍ତା ଗୋଟେ ଶୁଣିଲେ ହେ ଭୋଗ ଅଛି ଏଇଟା ଅଛି ଗୋଟେ ବିବାହ ହେଲେ ଆଉ ଠିକ ଅଛି ଭାଇ ଦେଖ ଯାହା ଶୁଣିଛି ସେଟା ସତ୍ୟ କି ନାହିଁ ଇସୁ ପୁଷ୍ପିତା ବାଚା ବିବାହ ପୂର୍ବରୁ ଜଣେ ଭାବେ କ'ଣ ବିବାହ ହେଲେ ବହୁତ ବଡ଼ ନା କ'ଣ ଭାବିଲେ ବିବାହ ହେଲେ ବହୁତ ବଡ଼ ଜିନିଷ ସୁଖ ସୁଖ କ'ଣ ସୁଖ ଅଛି ବିବାହ ହେଇତ ଉପଚାର ଶୁଣିବା ସୁଖ ଏସବୁ କେବଳ ଏ ଜଗତଟା କେବଳ ଗୋଟେ ମାନସିକ ସୁଖରେ ଚାଲିଛି ମାନେ କଳ୍ପନାରେ ଏଇଟା ସୁଖ ଧନଟା ସୁଖ ଏତିକି ଯୋଉ ଭାବୁଛେ ମନଟା କେବଳ ସୁଖ ଏଥିରେ ସୁଖ ପ୍ରାକ୍ଟିକାଲ କିଛି ନାହିଁ ଏଇଟା ଦୁଃଖାଳୟ ସୁଖ ଏଥିରେ କୋଉଥିରେ ଅଛି ଏସବୁ ଶୁଣିବାଟା ସୁଖ ହଁ ଚାକିରି କରିଦେଲେ ଗୋଟେ ବହୁତ ସୁଖ ଯେ ଚାକିରି କରିଦେବାକୁ ପଚାରିଲ କେଉଁଥିରେ ସୁଖ ନାହିଁ ସୁଖ କେବଳ ହରିଭଜନରେ ଅଛି କିନ୍ତୁ କ'ଣ କରାହବ ଆମେ ତ ଶରୀର ପାଇଛେ ନା ଆମେ ତ ରିଜେକ୍ଟ କରିକି ସବୁ କିଛି ଚାଲିପାରିବେନି ମାୟାବାଦୀ ଭଳିଆ ଆମକୁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ କିଛି କର୍ମ କରିବାକୁ ପଡ଼ିବ ଅନାସକ୍ତ ହେବାକୁ ପଡ଼ିବ କୃଷ୍ଣଙ୍କୁ ପ୍ରେ କରିବାକୁ ପଡ଼ିବ ସେ ଧୀରେ ଧୀରେ ଆମ ପାଇଁ ଆମ ପ୍ରେୟରଟା ତ ତାଙ୍କ ପାଖରେ ପହଞ୍ଚିଯିବ ଆମର ସିମ୍ପୁଲ ଆଉ ଡିପେଣ୍ଡାନ୍ସ ନେଚର ଦ୍ୱାରା ଆମ ପ୍ରେୟରଟା ତାଙ୍କ ଘରେ ପହଞ୍ଚିଯିବ ନା ସେ ୱେ ବାଟ କରିବେ ମଦାଲସା ସବୁ ଛୁଆଟା ଜନ୍ମ ହଉ ତମକୁ ଶିଖେଇବେ ଆଉ ବାବା ତୁ ଏଠିକାର ତୁ ହଉଛୁ ଆତ୍ମା ତୁ କୃଷ୍ଣଙ୍କର ଖାଲି ଗୋଟିଏ କଥା ତ କହିବି ସେ ଶୋକ ବି ଅଛି ତୁ ସଂସାରର ନୁହଁ ଖାଲି ଗୋଟିଏ ଜିନିଷ ଶିଖେଇବେ ତୁ ସଂସାରର ନୁହଁ ତୁ ମୋର ନୁହଁ ତୋ ବାପାର ନୁହଁ ତୋ ରାଜ୍ୟର ନୁହଁ ଛୋଟକୁ ବାରମ୍ବାର ଶିଖିଲେ ସେ କ'ଣ ହବ ଟିକେ ପଡ଼ିଯାଉଥିଲେ ଜ୍ଞାନ ଆସୁଥିବା ତାଙ୍କୁ ବରେଇ କରି ପଠାଉଥିଲେ ପଳା ଜଙ୍ଗଲକୁ ପଳା ଦୁଇଟା ପୁଅକୁ ପଠାଇଦେଲେ ବରେଇକି କରିଦିଏ ସବୁ ବ୍ରହ୍ମଚାରୀ ହେଇକି ବୁଲୁଥିଲେ ଆଉ ଶେଷ ରାଜା କାନ୍ଦିଲେ ଶେଷକୁ କହିଲେ ରାଣୀ ତୁମେ ମଦାଲ ସେ ତୁମେ ଗୋଟେ ଛୁଆକୁ ମୋର ଗୋଟେ ପୁଅର ମୋ ରାଜ୍ୟଟା ରହିବ କି ମୋର ଗୋଟେ ବୋଉ ଛାଡ଼ିଦିଅ ତୁମେ କାନ୍ଦିଲେ ରାଜା ଇଏ ସୁଖୀ ନଥିଲେ ଇଏ କହୁଥିଲେ ନା ମୋର ସବୁ ପୁଅ ହିଁ ଭଗବାନ ପାଖକୁ ଯିବା ଦରକାର ମୋ ଗର୍ଭ ଏତେ କଷ୍ଟ ସହିଛି ନା ମୋ ଗର୍ଭ ବାସ ମୋ ଗର୍ଭକୁ ଯିଏ ଆସିବ ମୁଁ ତାକୁ ଶୁଦ୍ଧ କରି ଛାଡ଼ିବି ଯୋଉ ଭଗବାନ ପାଖକୁ ପଠେଇବି ଶେଷ ପୁଅ ଯେତେବେଳେ ଅନୁରୋଧ କଲେ ରାଜା ଅନୁରୋଧ କଲେ ପୁଅକୁ କହିଲେ ହଉ ଠିକ ଅଛି ତୁମ ଅନୁରୋଧ ମୁଁ ରଖୁଛି କିନ୍ତୁ ସେ ସନ୍ତୁଷ୍ଟ ନଥିଲେ ସେଥିପାଇଁ ସେଥିରେ ବଢ଼ିଗଲେ କହିଲେ ଠିକ ଅଛି ପୁଅ ବର୍ତ୍ତମାନ ଯଦି ରହିଲା ଆମେ ଯିବାର ଅଛି ଆମେ ପଳେଇବା କିନ୍ତୁ ସେ ବହୁତ ଦୁଃଖ କରିକି ଯାଇଥିଲେ ଯେ ମୋର ଗୋଟେ ପୁଅକୁ ମୁଁ ଉଦ୍ଧାର କରିପାରିଲିନି ସେଥିପାଇଁ ସେ ଲେଖି ଗୋଟେ ଶ୍ଳୋକ ଲେଖି ପୁଅ ଗୋଟେ ମୁଦିକା କରିଦେଇଥିଲେ କ'ଣ ଏଇଟା କୁହନ୍ତି କି ମୁଦ୍ରିକା କୁହନ୍ତି ସବୁ ଆଗରୁ ସବୁ ଲକ୍ ଥିଲା ମୁଦି ଗୁଡ଼ାକରେ ଲକ୍ ଥାଏ ସବୁ ତା ରୂପରେ ସୁନାର ଲକ୍ ସିଷ୍ଟମ୍ ଥାଏ ଏ ଯେଉଁ କବଚ ବାନ୍ଧନ୍ତି ସବୁ ଛୁଆଟି ବେଳେ ମୁଁ ଦେଖିଛି ସେ ଗୁଣିଆ ସବୁ କବଚ ଦିଏ ଆମ ଘରେ ମନେ ଲଉଛି ସେ ଗୁଣି ଗୁଣି କରନ୍ତି ସେ ସବୁ ପାଖ ଲୋକ ଗୁଡ଼ା ସବୁ କବଚ ବାନ୍ଧନ୍ତି ତା ଦେହରେ ଭିତରେ ସେ କାଗଜରେ ଲେଖିଦିଏ ତାର ଲକ୍ ଭଳିଆ ପକେଇଦେବ ଟକ୍ଣି କରିଦେବ ତାର ବନ୍ଧା ହେଇଥିବ ହାତରେ ସେ ସେଭଳିଆ ଗୋଟେ ତାକୁ ମୁଦ୍ରିକା ଦେଇଗଲା ଗୋଟେ ଶ୍ଳୋକ ଲେଖିଗଲେ ମା ମଦାଲସା କହିଲେ ପୁତ୍ର ଆମର ତ ସମୟ ହେଇଗଲା ଆମେ ସଂସାରରୁ ଯିବା ବେଳ ଆସିଗଲା ଆମକୁ ଯିବାକୁ ପଡ଼ିବ ଭଗବାନଙ୍କୁ ପାଇବା ପାଇଁ ଲକ୍ଷ୍ୟ ଭଗବାନଙ୍କୁ ପାଇବା ଦରକାର ମୋତେ ପ୍ରଭୁଙ୍କୁ ପ୍ରାପ୍ତି ହେବାର ଅଛି ସେ ଲକ୍ଷ୍ୟଟାକୁ ଆମେ ସବୁବେଳେ ଚିନ୍ତା କରିବା ବ୍ୟବସ୍ଥା କୃଷ୍ଣ କରିବା କେମିତି ଖାଇବା କେମିତି ବଞ୍ଚିବା କେଉଁଠି ରହିବା ଏ ରହିବାଟା ଗୋଟେ ଜାଗା ସ୍ଥିର ନାହିଁ ସାଧୁମାନେ କେତେ ଜାଗାରେ ବୁଲୁଥିଲେ କ'ଣ ଅଛି ଆମର ରହିବାର ଅଛି ଯେଉଁଠି ଭଗବାନ ବ୍ୟବସ୍ଥା କରି ସେଠି ରହିବା ରାତିଟା କଟିବାର ଅଛି, ଗୋଟେ ଓଡ଼ିଆରେ କୁହନ୍ତି ରାତି କଟିବାର ଅଛି, ମୁଣ୍ଡ ଗୁଞ୍ଜିବାର ଅଛି, କେତେ ସୁନ୍ଦର ଶବ୍ଦ ସବୁ ଆମର ଅଛି, ରାତିଟା କଟିବାର ଯୋଉଠି ହେଲେ କଟେଦବା ଆଉ, ମୁଣ୍ଡ ଗୁଞ୍ଜିବାର ଅଛି ହଁ ମୁଣ୍ଡ ଗୁଞ୍ଜିଦବା ଆଉ। କେବେ ପରମାନେଣ୍ଟ ଆଇଡିଆ ଆମର ନଥିଲା, ଏବେ ଏଇ ଯୋଉ ଭୋଗବାଦ ବଢ଼ିଲା ଏଥିରେ ସବୁ ପରମାନେଣ୍ଟ, ସବୁ ଯାହା କରିବି ପରମାନେଣ୍ଟ କାମ କରିବି, ଲୋକ ଆଗରୁ ଏମିତି ନଥିଲେ ଯେ ମୁଣ୍ଡ ଗୁଞ୍ଜିବା କଥା କ'ଣ ଅଛି। ଆଉ ସେ ତାକୁ କହିଲେ ବାପା ଯେତେବେଳେ ବିପଦ ପଡ଼ିବ ତୁମେ ମୁଦ୍ରିକା ଭିତରେ ଗୋଟେ ଶ୍ଳୋକ ଅଛି ତ ସେଟାକୁ ପଢିବୁ, ତା ପୂର୍ବରୁ କେବେ ଖୋଲିବୁନୁ। ଆଉ ସେ ତ ରାଜକୁମାର ପଦରେ ଅଭିଷିକ୍ତ କରିକି ରାଜାରାଣୀ ଚାଲିଗଲେ, ବଣଙ୍କୁ ଗଲେ, କିନ୍ତୁ ଦୁଃଖ କରିକି ମା ସବୁବେଳେ ଦୁଃଖ କରୁଥିଲେ, ବହୁତ ଦୁଃଖର ଦୁଃଖ କରୁଥିଲେ, ଜାଣିଥିଲେ ନା ଭୋଗରେ ଜୀବ ବନ୍ଧନ ପଡ଼ିଯାଏ। ବଣଙ୍କ ତେଲ କହିଲେ ବଣରେ ଏମିତି ବୁଲୁ ବୁଲୁ ଦେଖିଲେ, ତାଙ୍କ ଦୁଇ ପୁତ୍ରକୁ ଚିହ୍ନି ପାରୁନାହାନ୍ତି, ଦୁଇ ପୁତ୍ର ବହୁତ ସୁନ୍ଦର ଜଟା ଜଟା ବକଳ ଛାଡ଼ିଛନ୍ତି, ତେଜସ୍ୱୀ ବ୍ରହ୍ମଚାରୀ ପୁରା ବଡ଼ ସଂସ୍କାର, ଯାହା ମା ତାକୁ ଏମିତି ଶିକ୍ଷା ଦେଇ, ଯାହାର ମାର ଏତେ ବଡ଼ ଭାବନା ରହିଛି, ତା ଛୁଆ କେମିତି ନହେଇଥିବେ, କେତେ ସୁନ୍ଦର ପିଲା ନହେଇଥିବେ, ପୁରା ନଷ୍ଟିକ ବ୍ରହ୍ମଚାରୀ ଦେଖିଲା ବେଳକୁ ପୁରା ତେଜସ୍ୱୀ ସବୁ ବ୍ରହ୍ମଚାରୀ, ତାଙ୍କୁ ଦେଖିକି ମା ପ୍ରଣାମ କଲେ, ସେ ଶିଖିଛନ୍ତି ନା, ପ୍ରଣାମ କଲେ, ପଚାରେ ତୁମ ଗୁରୁ କିଏ ଅଛି, ସେ କହିଲା ମୋ ଗୁରୁ ହଉଛି ମଦାଲସା। ଇଲୁ କି ମଦାଲସା, ମାନେ ମା ଚିହ୍ନି ପାରୁନାହାନ୍ତି ପୁଅକୁ ନା, କାରଣ ଛୋଟ ପିଲାବେଳୁ ଛାଡ଼ି ଦେଇଛନ୍ତି, ଆଜି ଏତେ ବଡ଼ ବଡ଼ ସୁନ୍ଦର ବ୍ରହ୍ମଚାରୀ ହେଇଗଲେଣି, ଜଟା ବକଳ ଧରିଛନ୍ତି ସୁନ୍ଦର ବ୍ରହ୍ମଚାରୀ, ଦେଖି ମା ମା ପାଗଳ ହେଇଗଲି, ଗଲେ ମୋ ପୁଅ ଏତେ ତ ବଡ଼ ତୁମେ ହେଇଗଲେଣି, ଗୁରୁ ହେଇଛ ତାନେ ଦକ୍ଷିଣା ଦେଇନ। ବଡ଼ ପୁଅ କହିଲେ ଦକ୍ଷିଣା ଦେବାକୁ ପଡ଼ିବ, ମୋତେ ଗୁରୁ ମାନୁଛ ନା, ଦକ୍ଷିଣା କ'ଣ ଯାଅ, ମୋର ପୁଅ ଯେଉଁ ଅଛି ଅଲର୍କ, ତାଙ୍କ ନାଁ ଥିଲା, ଭୁଲିଗଲେଣି, ଏଇଟା ସବୁ ଆଉ ଭାଗବତ କଥାରେ ସବୁ ୟୁଜ୍ ହୁଏ, ଆଉ ଦୁଇଟା ପୁଅଙ୍କର ଦୁଇଟା ନାଁ ବି ସେମିତି ସିଏ ଦେଇଥିଲେ ସବୁ ଗୋଟି ଗୋଟି କରିକି, ତାର ଅର୍ଥ ତାତ୍ପର୍ଯ୍ୟ ସବୁ ଅଛି। ଅଲର୍କ ନାମ ଦେଲେ, ରାଜାଙ୍କୁ କହିଲେ ତୁମେ ଦିଅ ନା, ମୁଁ ଏ ନାଁ ଦେବିନି, ତାଙ୍କୁ ଦେଇକି ତାଙ୍କୁ କହିଲେ ଯାଅ ଅଲର୍କକୁ ଧରିକି ଆସିବ, ମୁଁ ଚାହୁଁଛି ମୋର ତିନି ପୁଅ ଯାଙ୍କେ ମୋ ସାଙ୍ଗରେ ରୁହନ୍ତୁ, ସମସ୍ତେ ଭଗବାନ ପାଆନ୍ତୁ। ଆଉ ଇଏ ଗଲେ, ଆଉ ବଡ଼ ପୁଅ ଗଲେ, ଯାଇକି ପହଞ୍ଚିଲେ ଅଲର୍କକୁ ବୁଝିଲେ, ଜାଣି ଚିହ୍ନି ପାରୁଛ ମୁଁ ତୁମର ଭାଇ, ବଡ଼ ଭାଇ ଆସ ପଳେଇ ଆସ ସାଙ୍ଗରେ ଭଜନ କରିବା, କ'ଣ ସଂସାର ଅଛି, କ'ଣ ସଂସାର ଅଛି, ଭୋଗ ସଂସାର ରହିଲା ମାନେ ଯେତେ ଶୀଘ୍ର ସେ ଭଗବାନ ଯେଉଁ ଆଶୀର୍ବାଦ ଦେଉଛନ୍ତି ଅର୍ଜୁନଙ୍କୁ, ଅର୍ଜୁନ ସାଙ୍ଗେ ଯେଉଁ ଡିସ୍କସନ୍ ହେଉଛି, ଅର୍ଜୁନ ପଚାରୁଛନ୍ତି ଆପଣ କାହିଁକି ବ୍ରହ୍ମଚାରୀ କହିଲେ ଶୀଘ୍ର ମରିଯା ବୋଲି, ମା ଜୀବ ମୁନି ପୁତ୍ରକା, ଏଇଥିପାଇଁ କହିଲେ ନା, କାରଣ ବ୍ରହ୍ମଚାରୀଟା ଏତେ ଦିନ କିଛି କମ୍ ସମୟ ତାର ଖରାପ ରାସ୍ତାକୁ ଯାଇନି, ଭୋଗ ବୁଦ୍ଧିକି ଯାଇନି, କେତେବେଳେ ସେ ପଳେଇଯିବ ହିସାବ ପତ୍ର, ମରିଗଲେ ଶୀଘ୍ର ଭଲ, ଶୀଘ୍ର ମରିଗଲେ ତାର ଭଲ, ସାଧୁ ଯିବ ଆମର ସାଧୁ, ସାଧୁ ତ ପରଫେକ୍ସନ୍ ପାଇଯାଇଛି, ତ ଭୋଗକୁ ଯିବନି ନା, ସେଥିପାଇଁ କହିଲେ ତୁ ବଞ୍ଚବ ଆମର, ବ୍ରହ୍ମଚାରୀ ଯେତେ ଶୀଘ୍ର ତାର ପରଫେକ୍ସନ୍, ଷୋଳମାଳା ଜପ ହେଇଛି, କନସିୟସନେସ୍ ଠିକ୍ ଅଛି, କୃଷ୍ଣ ଚିନ୍ତନରେ ଅଛି ନା, ଚାଲିଗଲେ ଭଲ, କେତେବେଳେ କ'ଣ ହବ କିଛି କହିବନି, କେହି ବି ଏଥିରେ କୌଣସି ଘୃଣା କରିବାର ଜିନିଷ ନୁହେଁ, କାହାର କେତେବେଳେ କୌଣସି ଅବସ୍ଥାରେ ପତନ ହେଇଯିବ ଜଗତରେ କେହି କହିପାରିବେନି। ବିଶ୍ୱ ପ୍ରତି ଗୋଟେ ଆକୃଷ୍ଟ ହବା ଜୀବ ପାଇଁ ଗୋଟେ କିଛି କିଛି କଥା ନୁହେଁ, ମାୟାର ସବୁ, ଏଟା ହେଉଛି ମାୟାର ପ୍ରପଞ୍ଚ ନା ମାୟା। ଆଉ ପ୍ରଥମେ ଜୀବ ଗୋଟେ ରଙ୍ଗ ଚଏସ୍ କରିଛି, ଭୋଗ ବୁଦ୍ଧିଟାକୁ ସେ କରିଛି, କାଲିକି ଶୁଣିବା, ତ ସମୟ ହବନି, ଭକ୍ତିମ ଠାକୁରଙ୍କର ଗୋଟେ ବହୁତ ସୁନ୍ଦର ଭଜନ ରହିଛି, କାରଣ ଜୀବ ତତ୍ତ୍ୱ ଉପରେ ସେ ହେଉଛନ୍ତି ମାଷ୍ଟର, ଜଗତରେ ଜୀବ କ'ଣ ଯଦି କି କରି ଜାଣିବା ପାଇଁ ଚାହାନ୍ତି, ଜୀବର ସ୍ଥିତି ତା ସିଏ ହେଉଛନ୍ତି ମାଷ୍ଟର, ପୁରା ସୁନ୍ଦର ଭାବରେ ବ୍ୟାଖ୍ୟା କରି ଦେଇଛନ୍ତି। ଆଜି ପଠେଇଲା, ପଠେଇଲା ବେଳକୁ ଇଏ ତ ଭୋଗରେ ରହିଗଲେଣି, କିଏ ଅଲର୍କ, ଜାଣିପାରୁଛୁ ବାପା ପଳିଆ ଭଜନ କରିବା, ବାବାଜୀ ମାନେ କ'ଣ ଜାଣିଛନ୍ତି ସଂସାର, ତୁମ ଜୀବନଟାକୁ ବେକାର କଲ, ମତେ ପୁଣି ଆସନି ବାବାଜୀ କରିବା ପାଇଁ, ମୁଁ ଏତେ ପ୍ରଜାକୁ ଚଳୁଛି, ଆଗରୁ ତୁମେ କୁଆଡ଼େ ଆସିବ, ଗୋଡ଼େଇଲେ କି ବୁଝେଇଲେ, ଭାଇ ଦେଖ ସଂସାର ବହୁତ ଦୁଃଖମୟ, ପଳେଇ ଆସ ଭଜନ କରିବା, ଯେତେ କହିଲେ ସେ ରାଜି ହେଲେ, କହିଲେ ଦେଖ ନ କରିବ ତା ରାଜ ଛାଡ଼, ତୁମେ ରାଜା ହେଇପାରିବନି, ମୁଁ ବଡ଼ ପୁଅ ନା, ବଡ଼ ପୁଅର ଅଧିକାର ଅଛି ରାଜା ହେବା ପାଇଁ, ମୋର ରାଜ୍ୟ କହିଲେ ନା ତୁମ ରାଜ୍ୟ ନୁହେଁ, ତୁମେ ଯିଏ ବାବାଜୀ ହେଇଗଲା ତାର ବାପ ସମ୍ପତ୍ତିର ଅଧିକାର ନାହିଁ, ବାବା ବୋଲେ ବୁଝୁଛ ନା ନାହିଁ, ତୁ କୋର୍ଟ କେସ୍ କରି ସମ୍ପତ୍ତି ଆଣିପାରିବନି, ଆଗରୁ ବାବାଜୀ ମାନେ ସେ ତାର ଗୁରୁ ପିତା ହେଇଗଲେ, ଆମର ଗୁରୁ ପିତା ହବ ନା, ଆଉ ଆମ ଗୁରୁ ହେଲେ ଆମର ପିତା, ଆମେ ପୁଣି କୋର୍ଟ କେସ୍ କରି କ'ଣ ପଇସା ଆଣିବା, ଏଇଟା ଆମର ଲ ନୁହେଁ, ଯାହା ଯଦି ଅଛି ସେ ଠାକୁର ଦେଇଦେଲେ ନା, ସେ ଭାଇ ତାଙ୍କର ବାଣ୍ଟି କରିକି ସେ ଖାଆନ୍ତୁ, ଆମେ କାହିଁ ଏଇଟା ଆଣିବୁ, ସେଟା ତ ପିତୃପୁରୁଷ ସମ୍ପତ୍ତି ନା, ଆମେ ତ ସଂସାରରେ କୌଣସି ଏସବୁ କେବେ ଭୁଲ ବୁଦ୍ଧି ରଖିବା ଉଚିତ ନା, ମୁଁ ସାଧୁ ହେଇ ମୋର ପ୍ରପର୍ଟି କିଛି ରହିବା ଦରକାର ଅଛି ନା, ବୁଢ଼ା ବୟସରେ ମୋତେ କିଏ ପଚାରିବ ତୁମେ କି ସାଧୁ ହବ, ତୁ କି ସାଧୁ ହବ, ତୁମର ତ ପ୍ରଥମ ଡିପେଣ୍ଡେନ୍ସ କୃଷ୍ଣଙ୍କ ଉପରେ ନାହିଁ, ପଇସାକୁ ଯେଉଁ ଯିଏ ସାଧୁ ବା ଭକ୍ତ ହେଇକି ପଇସା ଉପରେ ବିଶ୍ୱାସ କରୁଛି, ତାକୁ ଜାଣିବେ କୃଷ୍ଣ ଉପରେ ତାର 0% ଫେତ୍, ହୁଏଭର୍ ହି ମେ ବି, ସେ ବ୍ରହ୍ମଚାରୀ ହଉ ଗୃହସ୍ଥ ହଉ ବାନପ୍ରସ୍ତ ହଉ ସମସ୍ତ ଭକ୍ତ ହେଲା ପ୍ରତି, ଖାଲି ପଇସାଟାକୁ ତୁମେ ବିଶ୍ୱାସ କରୁଛ, କୃଷ୍ଣଙ୍କୁ ବିଶ୍ୱାସ କରୁନ, ତୁମେ ଭକ୍ତ କେବେ ବି ହେଇପାରିବେନି, କୃଷ୍ଣ ମେଣ୍ଟେନର୍, भोजन आच्छादन चिंता वृथा करवन्ति वैष्णवा जो सो विश्वंबर प्रभु कि भक्तान उपक्षते नीतिकार लिखे नीतिकार लिखुन मोरल इंस्ट्रक्टर लिखुन भोजन आच्छादन चिंता वृथा करवन्ति वैष्णवा खाइबा कथा पिंधिबा कथा रहिबा कथा गोटे वैष्णव चिंता कर बेकारता समय नष्ट हो सो विश्वंबर प्रभु जहां प्रभु नाम विश्वंबर कथम भक्तान उपक्षते संसार को पोषुन ता भक्त को छाड़देवे भक्त समाज में गोटे कर्मी लिखुट मैंने मोराल इंस्ट्रक्टर जैसे गोटे पायस कर्मी से लिखुं अवश्य रखिए कृष्ण विश्वास बल ना अमृत आचार्य मैंने कहे तुम आगे मोराल टा गोटे बुझ पैसा 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 द्वारा सब बुझे कृष्ण मेन्टेनर कृष्ण लक्ष्मीपति आम जी दरकार से देदेवे आम आलस्य हवानी आम कर्म करवा मंदिर तो किए बस खाऊनी ना सेवा कर कृष्ण द्वारा मेन्टेन कर कृष्ण को मेन्टेन करेंगे ये प्रथम मुंड रखार अच्छे तार अर्थ ना आम किसी कर्म करें कर्म करा कि उग्र कर्म करें उग्र कर्म कर अधिक श्रम कर शरीर इंपोर्टाट भोजन केमी करी आम एनर्जी वेस्ट होगा से एनर्जी आसमे गोटे दिन में नेक्स्ट डे तुम पार यदि एवरीडे तुम तुम से एनर्जी वेस्ट करो तुम माइंड गोटे माइंड तुम मनटा स्पिरिचुअल एनर्जी आसने ना तो मनटा बहुत बहुत किसी चिंता करदे बहुत किसी कार्य करदे तार जितकी लिमिट गोटे दिन एनर्जी से वेस्ट करदे आउ एनर्जी पावन से फोकस कर कृष्ण मत लोक कहते पार्टी कैर मत विरक्ति लगे कहले मत लोक मत खराब भाव खराब भाव स्ट्रेट कथ कहे तुम सहित मत पचार क्वेश्चन मत पचारे मत अजब उत्तर दे कह महाराज आप जब मिले न जब मिले सीट कहीं दूर तो किए कहते फ्लाट किए पुनर्सिंह कह तो किए कहते फ्लाट किए तोर कौन दरकार फ्लाट कोटी कोटी टाँग तोर पचास पचास लक्ष षाठी लक्ष तोर लोन करवा कौन आवश्यक था तोर कृष्ण को पाइबार अच्छे कृष्ण को पाओ भोजन कर भोजन कर दिआड़ चिंता करनी कृष्ण को पाइ भोग भी करी नु सिंपल लिविंग हाई थिंकिंग क्या क्या प्रभुपाद कहते अमेरिकार कहते प्रभुपाद अमेरिकार कहते अमेरिका मान कहते पचास वर्ष तले कहते आम इंडियान कौन कौन गोटे अच्छी आय देखी व्यय कर छुआ मुझे शुणी आय देखी व्यय कर घर आसिक सब कहीदे सी जो बजार आणवे आम देखी बाबा हरिका सब आणवे सैकल ओह्लैबे परिवापत रखीदे से कहीदे एत कौन तेल कारण आगे सब तेल आस माप ग्ला शिशिर माप होने एत दिन जीव से तो मार्केट ना सप्ताह को थे पर मैक्सीम सब घर बाड़ी बगिचार हुए सी बेस कथ कहे एमती माँ को कहीदे चलिए छोट बेल सब मोर मन मन हटात मन पड़ा आय देखिए व्यय कर एमती खर्च कले हेनी झगड़ा अधिका जमी लगे कहीं आणवन कौन हेनी जमीन झगड़े ये गोटे आम छुआ के शुणीन गोटे अभद्र सभ्यता झगड़ा झगड़ा सब पटी मुंड स्वामी स्त्री भितर ना ये लक्ष्मी रही है कभी दंपति कढ़ नास्ती तत्र श्री स्वयं आगत धन आ शांति स्वयं आसी जाती जितने स्वामी स्त्री भितर झगड़ा न था चाणक्य लिखुंत भाई ये कि सभ्यता है गोटे सब झगड़ा झगड़ा भाई लक्ष्मी शांति रही है भगवान सुख रही है झगड़ा कहीं पसंद करते भोग बुद्धि तो जीवर अच्छी क्यों कथ पल हाँ सी अलग बुझे तू छाड़ पल सी कह ये कथ कहते बाबाजी मैंने कह मैं टा सपत्ति किसी रो टा पैसा रो ना ना बापार तार बाबाजी गल तार संपत्ति रहा बाप संपत्ति नहीं तार गुरु संपत्ति सी तो बाप संपत्ति कौन नव आ गुरु रुणी क्यों संपत्ति मठ मंदिर संपत्ति नहीं गुरु प्रेमधन संपत्ति से मालिक हे मठ मंदिर से महांत भाई हम पूर्व काटिदेती इस्कनटा सब दिन कृष्णकर से भाई साधु कर दी जाती इस्कनटा कह रही कौन से व्यक्तिगत व्यक्ति पार व्यक्ति केंद्रिक ये संस्था नुहे सब संस्था देख गोटे व्यक्ति केंद्रिक से व्यक्तिर तापर तार सक्सेस जन एटा कृष्णकर सी एमती कर कहार इस्कनटा सब कृष्णकर से भी भगवान को दूत आसते एम सिम को एमती से मन देखिए बैल कर दी सब कृष्ण कर आम करें रही एट कृष्ण इस्कन हो रहा सब दिन ये कृष्ण सब दिन रही से भगवान को लोक से जानते हैं कल जीवन मैंने सब नहीं पड़े कि कटे जानते व्यक्ति केन्द्रिक कौन हम सी सब कह दी जाइए सी कह अलर्क कहले तुम्हें आवाज हो गलो मैंने तुम संपत्ति हो तुम गुरु सी कह गुरु हूँ मो बापा मो गुरु हूँ मो माँ बाप मोर गुरु ତେଣୁ ମାର ସମ୍ପତ୍ତି ମୁଁ ନେବି, କହିଲା ବେଶୀ କଥା କହିବ ତ ତୁମ ଜେଲଖାନା ଭିତରେ ଭରି କରିଦେବି, କାରଣ ସେ ରାଜା ନା, ଆଉ ଯେତେ କହିଲେ ସିଏ ଶୁଣିଲେନି ଆଉ, ଇଏ କହିଲେ ନା ଇଏ ତ ଏହାର ତ ଭୋଗ ବୁଦ୍ଧି ଆସିଗଲେଣି, ସିଧା ଗଲେ କାଶୀ ରାଜାଙ୍କ କତି ଗଲେ, ପରିଚୟ ଦେଲେ ମୁଁ ହେଉଛି ଅଲର, ମୁଁ ହେଉଛି ଅଲରଙ୍କର ଭାଇ, ମୋର ମା ନା ମଦାର ସାହେବ, ବାପାଙ୍କ ନା କ'ଣ ମନରେ ପଡ଼ୁନି, ଭୁଲିଗଲେ ବହୁତ ଦିନ ହେଲା, ଦୁଇ ବର୍ଷ ହେଲା କଥା ନାହିଁ ଆଉ, ମାନେ ଅଭ୍ୟାସ ବିଷମ ବିଦ୍ୟା। ଆଉ ସିଏ ଆପଣ ଟିକେ ମୋତେ ସହାୟତା କରୁ ନା, କ'ଣ ସହାୟତା କରିବେ, ମୋତେ ରାଜ୍ୟଟା ଫେରାନ୍ତୁ, ମୋତେ ରାଜ୍ୟଟା ଫେରାନ୍ତୁ ନା, କ'ଣ ରାଜ୍ୟ ଫେରିବି, କାଶୀରାଜ ସହିତ ଭାଇ ପ୍ରଭାବିତ ଥିଲେ, ସୈନ୍ୟମାନଙ୍କୁ ଦିଅନ୍ତୁ, ତାକୁ ଯୁଦ୍ଧ କରି ପରାସ୍ତ କରନ୍ତୁ। ଆଉ ସୈନ୍ୟମାନେ ପଠେଇଲେ କାଶୀରାଜ, ଆଉ ଆସିଲା ବେଳକୁ ଅଲରଙ୍କ ଦେଖିଲା କାଶୀରାଜ ତ ପାରିବନି, ଅଲରଙ୍କର ସୈନ୍ୟ ଯାହା ଅଛନ୍ତି କାଶୀରାଜଙ୍କ ବହୁତ ଅଧିକା ସୈନ୍ୟ, ଦେଖି ଭୟ କରିଗଲା, ସେତେବେଳେ ତାର ମା କଥା ମନେ ପଡ଼ିଲା। ଜଣେ ସାଧୁ ବା ଜଣେ ହିତାକାଂକ୍ଷୀ କରୁଛନ୍ତି, କେବେ ବୃଥା ଯିବନି, ଏତିକି ମନେ ରଖିଥିବ ଯେ ତୁମ ମଙ୍ଗଳ ଚିନ୍ତା କରୁଛନ୍ତି, ଗୁରୁ ବୈଷ୍ଣବଙ୍କର ବଚନ କେତେବେଳେ ହେଲେ କାମରେ ଲାଗିବ, ସେ ବୃଥା କେବେ ଯିବନି। ସେଥିପାଇଁ ବହୁତ କଥା ନ ବୁଝିଲେ ଗୁରୁଙ୍କ କଥାରେ ବସିକି ଶୁଣିବାକୁ ପଡ଼େ, ଶୁଣନ୍ତି ଏଥିପାଇଁ, କେତେବେଳେ ହେଲେ କାମରେ ଲାଗିବ, କେବେ ବି ଆଜି ଆମେ ଯେତେବେଳେ ଗୁରୁଦେବ କହୁଥିଲେ ଆମେ ବୁଝିପାରୁନଥିଲୁ, ଏ ବହୁତ ହାୟର ତତ୍ତ୍ୱ ସବୁ କହୁଥିଲେ, ଆମେ ଆସିଲା ନବମ ସ୍କନ୍ଦ ଦଶମ ସ୍କନ୍ଦ ଆରମ୍ଭ ହେଲାଣି, ଆଉ କେତେବେଳେ ତାଙ୍କର ଆସିବେ ତ କେଉଁ, କେତେବେଳେ ହୃଦୟ କହିବେ, କେତେବେଳେ ଉଦ୍ଧବ କଥା କହିବେ, ସେ ତାଙ୍କର ଶ୍ରୋତାକୁ ଦେଖନ୍ତିନି, ତୁମେ ଶୁଣୁଛ କି ନ ଶୁଣୁଛ କି, ଦେଖା ଖାତା ଖୋଲିଲେ ପଢ଼ିବେ ସିଧା, ସେ ନିଜେ ରସ ନିଅନ୍ତି ପୁରା ପବ୍ଲିକ ଆଗରେ, ପବ୍ଲିକ ଆଗରେ, ପବ୍ଲିକ ଆଗରେ, ଏ ଯେ ଉଦ୍ଧବ ସନ୍ଦେଶ କ୍ଲାସ ପବ୍ଲିକରେ ମୁଁ ନିଜେ ଲେଖିଥିଲି ଉଦ୍ଧବ ସନ୍ଦେଶ, ସେଦିନ ଆସି ଗୁରୁଦେବ, ମୁଁ କେବେ ଗୁରୁଦେବ ସାଙ୍ଗେ ହସି କଥା ହେଇନି ଜୀବନରେ, ଆମେ ଗୁରୁଙ୍କୁ ଆମକୁ ସ୍ନେହ ସେ କେମିତି କରନ୍ତି ତାଙ୍କ ସେ ଜାଣିଛନ୍ତି, ଭଗବାନ ଜାଣିଛନ୍ତି। ସେତେବେଳେ ମୋତେ ମୋତେ ଆମେ ଲିଡର ଥିଲୁ ନା ଗାଡ଼ିରେ, ଆଉ ସେଇଟା ମୁଁ ବୁଝୁଥିଲି ଗୋଟେ ଆମର ଗୁଣ୍ଡିଚା ମନ୍ଦିରରେ, ପୁରା ଆମେ ଛୋଟ ପିଲାବେଳେ ଆମେ ଇସ୍କନ ଜଏନ୍ କଲାବେଳେ ଗୋଟେ ହେଭି ହେଭି ଦାୟିତ୍ୱ ନେଉଥିଲୁ, ରାତିରେ ସିକ୍ୟୁରିଟି ଗାର୍ଡ କାମ କରୁଥିଲୁ, ସାତ ଦିନ ଯାଏଁ ଶୋଉନା ଆମେ, ରାତିରେ ବାଡ଼ି ଧରି ଜଗିବାକୁ ପଡ଼େ, କାରଣ ଟେଣ୍ଟ ଥାଏ, ଟେଣ୍ଟ ଟେଣ୍ଟରେ ଠାକୁର ରହୁଥିଲେ, କୁକୁର ପଶିବ, ଠାକୁରଙ୍କର ଅଳଙ୍କାର ରହୁଛି, ଚୋର ଆସିଯିବେ ରାସ୍ତା କଡ଼ରେ, ସେଇଟା ହଉଥିଲା ରାତିରେ ଆମେ ସବୁ ଶୋଉ, ବାହାରେ କଟିଆ ପକେଇବୁ, ବାଡ଼ି ଧରିକି ଜଗିବି, ପୁଣି ତିନିଟାରେ ପୂଜାରେ ଉଠିଲେ ତ ଉଠେଇ ଦେଇକି ମୁଁ ଶୋଇବୁ, ପୁଣି ସାତଟାରେ ଉଠିଲା ମାନେ ପୁଣି ଭୋଗ ଆସିବ, ପୁରା ସାତ ଦିନ ଏ ନଅ ଦିନ ନା ଯାତ୍ରା, ନଅ ଦିନ ଯାକ ଆମେ ଜୀବନ କଟାଉଥିଲୁ, ପୁଣି ଗୁରୁଦେବ କ୍ଲାସ ହେବ, ଗୁରୁଦେବ ଯିବେ, ସେ ବ୍ଲାକବୋର୍ଡରେ ଲେଖିବାକୁ ପଡ଼େ, ମୋର ମନେ ପଡ଼ୁଛି ବ୍ଲାକବୋର୍ଡରେ ଲେଖେ, ଆମେ ତ କେବେ ଆସୁନୁ, ଗୋଟେ ସୁଯୋଗ ମିଳେ ଗୁରୁଦେବଙ୍କ ରୁମ୍ ଟିକେ ବସିକି ପ୍ରଣାମ କରିବୁ, କେବେ ତ ଗୁରୁଦେବ ଭିତରୁ ଯାଇପାରିବୁନୁ, ସେଇଟା ଟିକେ ସୁଯୋଗ, ଯେମିତି ଗୁରୁଦେବ ପଚାରିଲି, ମୋର ମନେ ଲଗୁଛି ଗୁରୁଦେବ ପଚାରିଲି, ଗୁରୁଦେବ ଗୁରୁଦେବ କଥାବାର୍ତ୍ତା କରନ୍ତି, ମୁଣ୍ଡ ହଲାନ୍ତି, ଆଜିକାଲି ତ କେଉଁ ସ୍ନେହ ନ ପାଖକୁ କି ପାଖକୁ ଆସିବେନି, କଡ଼ା କଥା କହିଲେ କିଏ ରହିବେନି ତମ ପାଖରେ, ଆଉ ଦୁଃଖୀ ଯିବ ତମେ କ'ଣ କଡ଼ା କଥା, ଗୁରୁଦେବ ମୁଣ୍ଡ ଖୋଲିଲେ, କ'ଣ ହେଲା ପିଲା, କ'ଣ ହେଲା ପିଲା, ନା ଗୁରୁଦେବ ଆଜି କ'ଣ ଆପଣ କହିବେ, ସେଠି ଗୁରୁଦେବ ଥରେ ହସିଥିଲେ, ମୁଁ କେବଳ ଥରେ ହସିଥିଲି, ମୁଁ ଆଉ କେବେ ଗୁରୁଦେବ ହସ ଦେଖିନି, ମୋତେ ପର୍ସନାଲି ହସିଲେ, କ'ଣ କହିବା, ହଉ ଲେଖିଦେବ ଆଜି ଆମେ ଉଦ୍ଧବ ସନ୍ଦେଶ କହିବା, ଏତିକି ସରିଲା, ଆଉ କେତେ କଥା କହିବେ, ସାଙ୍ଗେ ସାଙ୍ଗେ ବନ୍ଦ ତାର ଏଇ ହାତ ଉଠାରେ, ଚାଲ ପାଖରେ ସେ ବସିବା ବିଷୟ ଦିଅନ୍ତିନି, କାରଣ କୃଷ୍ଣ ଦରକାର, କୃଷ୍ଣ ପାଖରେ ଅଛନ୍ତି, ଆଉ ସିଏ ଆଉ ବାହା ସଙ୍ଗ କି ତାଙ୍କୁ ଭଲ ଲାଗେନି, ଦୀପଦ କଥା କହେ ସାଙ୍ଗେ ସାଙ୍ଗେ ହାତ କେମିତି କହିଲି, ମୁଁ ପଳେଇ ଆସିଲି ଉଦ୍ଧବ ସନ୍ଦେଶ ଲେଖିଥିଲି, ଆଉ ଗୁରୁଦେବ କହିଲେ ମୁଁ ହେଲୁ ଉଦ୍ଧବ ସନ୍ଦେଶ ମାନେ କିଛି, ଗୁରୁଦେବ ଗୁରୁଦେବ ଯେ ଖାତା ଖୋଲିବେ, ସେ ଯେଉଁ ପୂର୍ବ ସାହିତ୍ୟିକ ଭାଷାରେ ସବୁ ପଢିବେ, ମୁଁ ଖାଲି ଭଗବାନ ଡାକେ, ଗୁରୁଦେବ ଖାତାଟାକୁ ନ ଦେଖନ୍ତୁ, କାରଣ ଗୁରୁଦେବ ଖାତାକୁ ନ ଦେଖିଲେ ଭଲ କଥା କହିବେ, ଖାତାକୁ ଦେଖିଲା ମାନେ ସେ ପଢିବେ, ସେ ଯେଉଁ ଗୌଡ଼ିଆକୁ ବାଡ଼ି, ଏ ଲୋକଟା କିଛି ବୁଝିପାରିବେନି, ମୋତେ ଖାଲି ଲୋକ ଚିନ୍ତା ହୁଏ, ଲୋକମାନେ କ'ଣ ଭାବିବେ ତାକୁ ବୁଝିପାରିବେନି, ଗୁରୁଦେବ ହସୁଥିବେ କହୁଥିବେ ହସୁଥିବେ, ଉଦ୍ଧବ ଏହା କଲେ ଯେଉଁ ଉଦ୍ଧବ ସନ୍ଦେଶ ଶୁଣୁଛନ୍ତି ଆପଣ, ସେଟା ପୁରା ଗୁରୁଦେବଙ୍କର ପ୍ରବଚନ, ସେଟା ଗୁଣ୍ଡିଚା ମନ୍ଦିର ହେଇଥିଲା, ମୁଁ ଖାଲି ଭଗବାନ ଡାକେ, କାରଣ ଗୁରୁଦେବ ଯେତେବେଳେ ଖାତାଟା ବନ୍ଦ କରି କହିବେ ସେଟା ସେତେବେଳେ ଭଲ ଲାଗେ, ଦୀପଦ ଲୋକମାନେ ପ୍ୟାକ୍ ହେଇକି ଥିବେ, ଗୁରୁଦେବ ଲୋକ ପୋକ ଦେଖନ୍ତିନି, ଲୋକ ପୋକ ନାହିଁ, ତାଙ୍କର ପଡ଼ିବାର ଅଛି, ଆନନ୍ଦ ନେବାର ଅଛି, ରସ ନେବାର ଅଛି, ଆମେ କ'ଣ ଆମେ ନିରାଗ ବକ୍ତା ନା, ଏ ସ୍ୱରାଗ ବକ୍ତା ନା, ସ୍ୱରାଗ ବକ୍ତା ମାନେ ଶ୍ରୋତାଙ୍କୁ ଦେଖି କହିବେ, ନିରାଗ ବକ୍ତାର ଲକ୍ଷଣ ଅଲଗା, ସେମାନେ କୃଷ୍ଣଙ୍କ ପାଇଁ କଥା କୁହନ୍ତି, ସେମାନେ ବକ୍ତା ଶ୍ରୋତା ସହିତ କିଛି ମତଲବ ନାହିଁ, ସେ ବହୁତ ହାଇ ଷ୍ଟାଣ୍ଡାର୍ଡ ଜିନିଷ। କେଉଁ କଥାରେ ଟିକେ ପଳେଇ ଆସିଲି, ହଁ ସେ ଯୋଉ କାଶୀରାଜଙ୍କ କଥା ଆସିଲେ ତାଙ୍କୁ ତାଙ୍କୁ ତ କହିଲା ଆଉ, ଆଉ ଇଏ ଦେଖିଲେ ମୁଁ ପାରିବିନି, ଏଇ ଏଇ କଥା କହୁଥିଲି, ଗୁରୁଦେବ କଥା ଏଥିପାଇଁ ମନକୁ ଆସିଥିଲା ଯେ ଆମେ ସେତେବେଳେ ଯାହା ଶୁଣିଥିଲୁ, ଗୁରୁଦେବ ଖାଲି କୁହନ୍ତି ତୁମେ କିଛି ବୁଝିପାରିବନି, ଖାଲି ଶୁଣ, ଯଦି ମହାପ୍ରଭୁ କୃପା କରେ ଭବିଷ୍ୟତରେ ତୁମେ ଜାଣିବ, ଏଇ କଥାରେ ଏଠି ଯାଇଥିଲେ, କାହିଁକି ଗୁରୁଦେବ କଥା ମନେ ପଡ଼ିଲା, ଗୋଟେ ପଏଣ୍ଟ ମନେ ପଡ଼ୁଛି ଏଠି ଯାଉଛି, ଗୁରୁଦେବ କହିଥିଲେ ଆଜି ସେଇଟା ବୁଝୁଛୁ, ଆଜି ଯେତେବେଳେ ଶୁଣୁଛୁ, ଆରେ ଗୁରୁଦେବ କହିଥିଲେ, ଆଉ ସେଇଟା ପଢ଼ୁଛୁ, ଗୁରୁଦେବ କହିଥିଲେ ତ ସେତେବେଳେ କିଛି ବୁଝୁନଥିଲୁ, ସେତେବେଳେ ନୂଆ ଛୁଆ ଖଟିବାର ଥିଲା, ଖାଲି ସେବା କରୁ। ଆଜି ସେଟା ଶୁଣିଲା ବେଳକୁ ମନେ ପଡ଼ୁଛି, ଆରେ ଗୁରୁଦେବ କହିଥିଲେ ବୁଝିପାରିବେନି, ଆଜି ବୁଝା ହଉଛି। ପଚିଶ ବର୍ଷ ପରେ ଗୋଟେ କୁକୁର ଭଳିଆ କାମ କରିଗଲା ପରେ ପଚିଶ ବର୍ଷ ପରେ ଗୁରୁବାଣୀ ଆଜି ବୁଝା ହଉଛି। ଆଉ ତୁମେ ଦୁଇ ଦିନ ଆସିବ ମୁଁ ଏଟା ବୁଦ୍ଧେବି ସବୁ ଜାଣିଦେବି ଭକ୍ତି। ପଚିଶ ବର୍ଷ ପରେ, ତିରିଶ ବର୍ଷ ପରେ ଆଜି ବୁଝା ହଉଛି ଗୋଟେ ଗୋଟେ କଥା। ଆରେ ଗୁରୁ କହିଛନ୍ତି ଏଟା ନାମ ଏୟା ଗୁରୁ, ଏଟା ଗୁରୁଦେବ କହିଛନ୍ତି। ଆଉ ପଚିଶ ବର୍ଷ ପରେ କରେ ଯେ ଗୋଟେ କୁକୁର ମାଙ୍କଡ ଭଳିଆ ଖଟି 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 ଡ୍ୟୁଟି କରେ ଭଗବାନଙ୍କ ପାଇଁ, ତାଙ୍କ ପାଇଁ କଲା ପରେ କିଛି ଅଣ୍ଡରଷ୍ଟାଣ୍ଡିଂ, ଫୁଲି ଅଣ୍ଡରଷ୍ଟାଣ୍ଡିଂ ଆସିନି, କିଛି ଅଣ୍ଡରଷ୍ଟାଣ୍ଡିଂ ଆସ, ଫୁଲି ଅଣ୍ଡରଷ୍ଟାଣ୍ଡିଂ ହେଇଗଲେ ଗଲା, ପାର ପାଇଗଲ। ଏଟା କେବେ ବିଫଳ ଯିବନି ସାଧୁଗୁରୁଙ୍କର ବାଣୀଟା, ସେଟା ବୀର୍ଯ୍ୟବତୀ କଥାଟା ଏଟା ଡିସେଣ୍ଡ କରୁଛି ଶବ୍ଦ ବ୍ରହ୍ମଟା। ଆଉ ଇଏ ତ ତାଙ୍କ ମା ସେଭଳିଆ, ମା ତାଙ୍କୁ କହିକି ଯାଇଥିଲେ ବାପା ତୁ ଖୋଲିବୁ, ଇଏ ଯୁଦ୍ଧ କ'ଣ କରିବେ, ଇଏ ଦେଖିଲେ ତ କାଶୀରାଜକୁ ପାରିବିନି, ଖୋଲିଲେ ମୁଦ୍ରିକା ଆଉ ସେ ମୁଦ୍ରିକାଟା ଖୋଲା ଲେଖା ହେଇଛି, ତୁମେ ଏ ଜଗତର ନୁହଁ, ତୁମେ ହଉଛ ଆତ୍ମା, ତୁମେ ଭଗବାନଙ୍କର। ସେ ଶ୍ଳୋକ ଅଛନ୍ତି, ବସ ସିଧା ସେଠି ଛାଡ଼ିଲେ, ଆଉ ଯୁଦ୍ଧ ଫୁଦ୍ଧ କଲେ ଦେଖିଲେ ତ ପାରିବିନି, ଆଉ ମା ତ ଏଟା ଲେଖିଛନ୍ତି, ଆଉ ସେଇଟା ପଢ଼ିଦେଲେ ବାହାରିଲେ। ଆଉ ବଡ଼ ଭାଇ ଅପେକ୍ଷା କରିଥିଲେ ବାହାରେ, ଆଉ କହିଲେ ମୋତେ ତ କହୁଥିଲେ ନା ଆ ବୋଲି, ନେଇକି ମା ଚରଣରେ ପକେଇଦେଲେ। ମା ଦେଖି ଖୁସି ହେଲେ, ମୋର ତିନି ପୁଅ ବର୍ତ୍ତମାନ ରହିଲେ ଭଜନଙ୍କର, ଜଣେ ମା ଚାହୁଁଥିଲେ ମୋ ପୁଅ ଭୋଗୀ ନ ହଉ, ଭୋଗରେ ଦୁଃଖ ପାଇବ ନା, ଭଗବାନ ଶରଣ ମିଳିବ, ସେଥିପାଇଁ ସେ ପ୍ରଭୁ ଚକ୍ରବର୍ତ୍ତୀ ସେଇଟା ଲେଖୁଛନ୍ତି। ବାଚାମ ଅପରଭୂତମ ଆକୃଷ୍ଟମ ଚେତ ଜେସା ପୁଷ୍ପିତମ ବାଚା, ମଧୁର ମଧୁର ଖାଲି କଥା ଶୁଣିକି ଏହା ହେଇଛି ନା, ଏଇ କଥା ମୁଁ କହୁଥିଲି, ଏ ପଏଣ୍ଟରୁ ପଳେଇଥିଲି, ଶୁଣିଲେ ଶୁଣିଲେ ଶୁଣିଲ ନା, ତୁମେ ଗୋଟେ ଜିନିଷ ଶୁଣ, ବର୍ତ୍ତମାନ ଖାଲି ମୋବାଇଲ 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 ମୋବାଇଲରେ ସବୁ ଅଛି, ମୋବାଇଲରେ ସବୁ ଅଛି, ଏଇଟା ଶୁଣି 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 ଦେଖ ଲୋକ ମୋବାଇଲ ଧରିଲାଣି, ଯୋଉଟା ତୁମେ ଶୁଣିବ ଇଚ୍ଛା ସେଇଟା ହବ। ଶ୍ରୁତ ଧର୍ମ ବିଜାନତି ଶ୍ରୁତ ତେଜତି ଦୁର୍ମତି, ଧର୍ମ ବିଷୟରେ ଶୁଣି ଶୁଣି ଏମିତି କେହି ଭଗବାନ କେବେ ବି ଶ୍ରବଣ ପ୍ରଥମେ ରଖାଗଲା, ଶୁଣି 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 କୃଷ୍ଣ ହୃଦୟ ଆସକ୍ତି ଆସିଯିବ। ପରଫେକ୍ଟ ଜଣେ କେବେ ଶୁଣି ଶୁଣି ଖାଅ, କେବେ ବି ତୁମେ ଅଲଗା କୌଣସି ଉପାୟ ହେଇପାରିବନି, ପରଫେକ୍ଟ ତୁମେ ଶ୍ରବଣକୁ ପ୍ରଥମ ଅଙ୍ଗ ରଖାହଲ, ଶୁଣି 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 କୃଷ୍ଣ ହୃଦୟ ଆସକ୍ତି ହେଇଯିବ। କୃଷ୍ଣ ଏଇଭଳିଆ, କୃଷ୍ଣ ଏଇଭଳିଆ, କୃଷ୍ଣ ଏଇଭଳିଆ, ଗୁରୁ ଏଇଭଳିଆ, ଶାସ୍ତ୍ର ଏଇଭଳିଆ, ପ୍ରଭୁ ଏଇଭଳିଆ, ଆଚାର୍ଯ୍ୟ ଏଇଭଳିଆ, ନାମ ଏଇଭଳିଆ, ଶୁଣି 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 ଚିତ୍ତରେ ବୃତ୍ତି ଆସିଯିବ ସେଇଟା। ଆଉ ସଂସାର ତ କେବେ ଦୁଃଖମୟ, ସଂସାର ତ କେବେ ସୁଖ ମିଳିବନି, ଏଣେ ଏଇଟା ଶୁଣିଥିବା ବାରମ୍ବାର। ଆଉ ଦୁନିଆର ଆଜି ବିଷୟ ଆସକ୍ତି କାହିଁକି ଆସିଛି ଲୋକଙ୍କର, ସେ କାଳେ ଶୁଣିଛନ୍ତି ଗୋଟେ, ସେ ଛୁଆଟା ସେ ଭଦ୍ରଗ୍ରାମ ରହିଲେ ରାତିରେ ପାଠ ପଢି ଚାକିରି କରୁଛି, ସେ ଛୁଆ ଚାଲିଲେ କିଏ କିରେ, ସେ ଗୋଟେ ରିଲେଟିଭ ପିଲା କିଏ ମୁଁ ତାକୁ ଚିହ୍ନି, ତାଙ୍କ ରିଲେଟିଭ ରିଲେଟିଭ ଆସିବ, କୋଡ଼ିକାର ପିଲା ଇଏ ଝିଅଟା ଚାକିରି କରୁଛି, ଏମିତି ତାଙ୍କ ରିଲେଟିଭ, ଆଚ୍ଛା ଆଚ୍ଛା ପାଠ ପଢୁଛ ନା, ହଁ ପାଠ, ଠାକୁରଙ୍କୁ ଟିକେ ଡାକ, କହିଲି ବୁଝେଇଲି, ଆଉ କ'ଣ ସେଠି ତାଙ୍କ ସେ ରିଲେଟିଭ ଯେଉଁ ସେ କହୁଛନ୍ତି, ସେ କହୁଛନ୍ତି ବିବାହ ହେବି, ମାନେ କାହିଁକି ବିବାହ ହେବ, କାହିଁ ବିବାହ ହେବ, କାହିଁ ମନମରା ଯେଟା କହିଛନ୍ତି, ସେ ତାର ପାଠ ପଢ଼ିଲା ମୋତେ, ସେ ତ ତାଙ୍କ ମୁଣ୍ଡରୁ ସେ ପାଠ ପଢ଼ୁଛନ୍ତି ନା, ସେ ତ ସେ ଯେଉଁ ପାଠ ପଢୁଛନ୍ତି ସେ ପଢ଼ିବା ପାଇଁ ଚାହୁଁଛନ୍ତି ମୋତେ। ଆଉ ସେ ସାଙ୍ଗେ ସାଙ୍ଗେ ତାର କଥା ଚାଲିଲା, ସାଙ୍ଗେ ସାଙ୍ଗେ କହିଲା, ଲାଇଫ୍ରେ ଗୋଟେ କ'ଣ ଅଛି, ଆମେ ଏନ୍ଜୟମେଣ୍ଟ କରିବା ନା, ଆଉ ଯାହା ଅଛି ସବୁ ରୋଜଗାର କରିବା, ଆମେ ଛୋଟ ଛୁଆଟା ସେ ଏନ୍ଜୟମେଣ୍ଟ କ'ଣ ଜାଣିଛି, କ'ଣଟା ଏନ୍ଜୟମେଣ୍ଟ ଜାଣିଛି, ଏ ଭୋଗଟା ଭୋଗର ହେଉଛି କେତେ ବଡ଼ ଦୁଃଖ ଅଛି ସେ କ'ଣ ଜାଣିଛି, ଜାଣିନି। ଲୋକ ଭାବୁଛନ୍ତି ଆରେ ଭୋଗାନା ଭୋକ୍ତା ବୟମେକ ଭୋକ୍ତା, ତୁମେ ଏନ୍ଜୟମେଣ୍ଟ କରିପାରିବନି, ତୁମକୁ ଭୋଗଟା ଭୋଗିଦେବ, ଭୋଗ କେହି ଆଜି ସଂସାର ଭୋଗି ନାହାନ୍ତି, କୃଷ୍ଣ ଏକମାତ୍ର ଭୋଗୀ, କ'ଣ ଲେଖିଲେ ସିଏ ଭକ୍ତ ଭଜନ ଗୋଟେ ରଖିବ ନା, ସାଙ୍ଗେ ସାଙ୍ଗେ ସେଠି ବୈଷ୍ଣବ କିଏ ଅଛି ନା, କନକର ଦ୍ୱାରା ସେବ ହଉ ମାଧବ, ସେଥିରେ ସେ ଲେଖିଛନ୍ତି ସେ ପଦରେ, କୃଷ୍ଣ ଏକମାତ୍ର ଭୋଗୀ, ତୁମେ ଭୋଗୀ ନୁହଁ, ବିଷୟ ସକଲ ଏକଲି ମାଧବ, ଏକମାତ୍ର ବିଷୟ ହେଉଛନ୍ତି କୃଷ୍ଣ, ଜୀବ କେବେ ଭୋଗୀ ହେଇପାରିବନି, ଜୀବ ଯେତେବେଳେ ଭୋଗୀ ହବ ସେ ଦୁଃଖ ପାଏ। ସେଥିପାଇଁ ଯେଉଁ ଧର୍ମଯୁକ୍ତ ଭୋଗ ରଖାହେଇଥିଲା, ତୁମେ କେମିତି ବିବାହ ହବ, କେମିତି ସନ୍ତାନ ଜନ୍ମ କରିବ, କେମିତି ସ୍ୱାମୀ ସତ୍ୟ, ଏସବୁ ଧର୍ମ ଯୋଡ଼ାଇକି ରଖାହେଇଥିଲା, ସେଟା ଭୋଗଟା ଜୀବକୁ ଦୁଃଖ ଦିଅନି କି ବନ୍ଧନର କାରଣ ହୁଏ, ନହେଲେ ତ ଅପକୃଷ୍ଟ ଚିତ୍ତ ହେଇଗଲେ ଗଲା ତୁମର, ଶୁଣି 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 ଲୋକ ସେ ଏନ୍ଜୟମେଣ୍ଟ ଗୋଟେ ଶବ୍ଦ ଶୁଣିଗଲେଣି, ଶିଖିଗଲେଣି ବର୍ତ୍ତମାନ ଏନ୍ଜୟମେଣ୍ଟ କରିବା, କ'ଣ ଏନ୍ଜୟମେଣ୍ଟ, ଏନ୍ଜୟମେଣ୍ଟ ଗୋଟେ କିଛି ଅଛି ଏଠି, ଏଟା ଦୁଃଖାଳୟଟା, ଯାହା ତୁମେ ଭୋଗ କରିବ ଦୁଃଖ। ଆଉ ଯେହେତୁ ଶରୀର ଅଛି, ଶରୀର ଯେଉଁ ଡିମାଣ୍ଡ ଗୁଡ଼ିକ ରହିଛି, ଶରୀର ଯେଉଁ ସେଇଟା ସେ ଡିମାଣ୍ଡଟାକୁ ରିଡ୍ୟୁସ୍ କରିବା ପାଇଁ, ରେଗୁଲାଇଜ୍ କରିବା ପାଇଁ, ଯାହା କ'ଣ କ'ଣ ସିଷ୍ଟମେଟିକାଲି ତାକୁ ମେଣ୍ଟେନ୍ କରିବା ପାଇଁ, ଯେଉଁଟା ତୁମର ଆତ୍ମଧର୍ମରେ ବାଧକ ହବ ନାହିଁ, ତୁ ବିବାହ ହବ କିନ୍ତୁ ଆତ୍ମଧର୍ମରେ କେମିତି ବାଧକ ନ ହବ, ତା ପାଇଁ ଭଗବାନ ନିୟମ କରିଛନ୍ତି। ସବୁ ନିୟମ ଦେଇଛନ୍ତି। ସେଠୁ କାରଣ ଭଗବାନ ଚାହୁଁନାହାନ୍ତି ଗୋଟେ ଯାହାର ଭୋଗ ପ୍ରବଣତା ସେ କ'ଣ କରିବ, ସେ ତ କୃଷ୍ଣ ଭୋଜନ କରିପାରିବନି। ଭଗବାନ ତାକୁ କହୁଛନ୍ତି ତାକୁ ଅପଲିଫ୍ଟ କରିବା ପାଇଁ ତାକୁ କିଛି ପ୍ରୋସେସ ଦେଇଛନ୍ତି। ଯେଉଁ ଭୋଗଟା ତାକୁ ଏମିତି ଏଇଟା ପ୍ରବର୍ତ୍ତନ କନସେସନଟା ସବୁବେଳେ ଦିଆଯାଏ ନା। ବର୍ତ୍ତମାନ ଦୁର୍ଗା ପୂଜା କ'ଣ କହୁଛନ୍ତି ଅଫର, ଏଇଟା ଆଜିକାଲି ଅଫର କହୁଛନ୍ତି। ଆଗରୁ କ'ଣ କୁହାଯାଇଥିଲେ, କ'ଣ କୁହାଯାଏ ଆଗରୁ ଓଡ଼ିଆରେ କ'ଣ ଗୋଟେ କୁହନ୍ତି, ସେ ଲେଖନ୍ତି ତାକୁ ସବୁ ମିଳେ। ବର୍ତ୍ତମାନ ଅଫରିଂ ରିହାତି ରିହାତି ମୂଲ୍ୟରେ ମିଳୁଛି, ସେ ଆଗରୁ ରିହାତି ମୂଲ୍ୟରେ ସବୁ ଦିଆହେବ, ଟିକେ ଏତିକି ପରସେଣ୍ଟ ରିହାତି ଦିଆହେବ। ବର୍ତ୍ତମାନ ସବୁ ଅଫର ମିଳିଲା, ଏଇଟା ଅଫରଟା କେବଳ ଦୁର୍ଗାପୂଜା ପାଇଁ ମିଳୁଛି ନା, ଆଉ ୟା ପରେ ତୁମେ ଅଫର ମାଗିଲେ ଦେବ, ଦୁର୍ଗାପୂଜାରେ ମିଳିବ। ସେଭଳିଆ କନସେସନଟା ଭୋଗର ଗୋଟେ କନସେସନ ସବୁବେଳେ ଦିଆହେଇଛି, ସେଇ ପିରିୟଡ଼ ପାଇଁ ଦିଆହେଇଛି, ତାପରେ ନାହିଁ, ତାପରେ ନାହିଁ। ମନେକର ସବୁ ଜିନିଷରେ ଗୋଟେ କନସେସନ ଲାଗେ, ଏଇଟା ଲାଇସେନ୍ସ ନୁହେଁ ପ୍ରବାଦ କହୁଛନ୍ତି। ଏଟା ଗୋଟେ ତୁମେ ଲାଇସେନ୍ସ ଭାବିଅଛ, ଏଇଟା ମିଳିଗଲା, ସେ କି ବିବାହ ହେଲା ସେ ଭାବିବନି ମୁଁ ଭୋଗିବି, ମୁଁ ଟଙ୍କା ଯେତେ ରଖିପାରିବି ଯେତିକି ଭୋଗ କରିପାରିବି, ମୋର କିଛି ନିୟମ ମାନିବାର ନାହିଁ, ମୋର ମଙ୍ଗାଳୀଟା ଆସିବାର ନାହିଁ, ମୋର କିଛି କରିବାର ନାହିଁ, ନାହିଁ ଏମିତି ନାହିଁ। ଭୋଗଟା ତ ମୁଁ ୱିଥ୍ କନସେସନ ପ୍ରବାଦ କହୁଛନ୍ତି, କନସେସନ ତୁମକୁ ଦିଆଯାଇଛି, ଏଇଟା ଗୋଟେ ଲିମିଟ୍ ପିରିୟଡ୍ ପାଇଁ ଦିଆଯାଇଛି, ନହେଲେ ଭୋଗଟା ବନ୍ଧନର କାରଣ ହେଇଯିବ ସମସ୍ତଙ୍କ ପାଇଁ। ଭୋଗୀ ଭୋଗଟା କେତେବେଳେ ଭଲ ଜିନିଷ ନୁହେଁ, ଆଉ ଏହାର ବଡ଼ ପ୍ରୋବ୍ଲେମ ହେଲା ଭୋଗ ରହିଲେ ମନ କେବେ ସ୍ଥିର ରହିବନି। ଏବେ ପ୍ରମାଣ ହେଲା ଭୋଗ ଐଶ୍ୱର୍ଯ୍ୟ ପ୍ରସକ୍ତାନମ ତୟା ଅପହୃତ ଚେତସମ, ଚିତ୍ତ ରିଫ୍ଲେକ୍ଟ କରୁଛୁ, ଚିତ୍ତର ଆମେ ଶୁଣୁଥିଲୁ ନା, ଏଟା ସକଳ ଜିନିଷ ମୁଁ କ'ଣ କହିବି, ଆପଣମାନେ ଜାଣିପାରିବେ। ହଠାତ୍ ବସିଥିବେ ଗୋଟେ ମନରେ ଗୋଟେ ଭାବନା ଆସୁଛି, ଆଚ୍ଛା ମନକୁ ଏଇ ଯେଉଁ ସୁଖ ଦୁଃଖର ଭାବନାଟା କିଏ ଦେଲା, ମନ ତ ସେଇଟା ଚିନ୍ତା କରୁନଥିଲା, ତୁମେ ଶୋଇଯାଇଥିଲ, ଉଠି ପଡ଼ିଲ ସକାଳୁ, ସକାଳୁ ଉଠି ପଡ଼ିଲା ବେଳକୁ ମାଇଣ୍ଡକୁ ଯେଉଁ ଥଟ୍ଟା ପ୍ରଥମେ ଆସୁଛି ତାକୁ ଦେଉଛି କିଏ, ତୁମେ ଗୋଟେ କାମ କରୁଥିବ ଲେଖୁଥିବ ପଡ଼ୁଥିବ ପଟକୁ ଗୋଟେ ଚାଲି ଆସୁଛି ଗୋଟେ ଚିନ୍ତା, ଏଇଟା କିଏ ଦେଉଛି, ଚିତ୍ତ ବୃତ୍ତି, ଚିତ୍ତ କ'ଣ କରୁଛି ଇମ୍ପ୍ରେସନ ଭାବନା ଗୁଡ଼ାକୁ ସବୁ ରଖିଛି, ସେ ରିଫ୍ଲେକ୍ଟ କରୁଛି ସବୁବେଳେ, ଚିତ୍ରଟା ସବୁବେଳେ ଚିତ୍ତବୃତ୍ତିଟା ଗୋଟେ କୁହାଯାଉଛି। ଏଇ ଚିତ୍ର ଚିତ୍ତବୃତ୍ତିରେ ଭୋଗ ଲାଗିଗଲା, ତୁମେ ଯୋଉଟା କରୁଥିବ ସେ ସବୁ ସବୁ ସବୁବେଳେ ସେଥିରେ ଭୋଗରେ ଲଗେଇ ଦେଉଥିବ, ସେ ଭକ୍ତି କରୁଥିବ, ଜପ କରୁଥିବ, ଭଜନ କରୁଥିବ, ସବୁ ସବୁ ସେ ଭୋଗ ଆଡ଼କୁ ଜାଳ ଲାଗୁଥିବ, ସେଟା ସରିବ କେମିତି ଭୋଗ କରି, ତା ଭିତରେ ସେ ଅଛି ନା ସେ ଅପରାଧ ଭିତରେ ନାମ ଯେଉଁ ଅପ୍ରତ୍ୟାଶୟ ବିକ୍ଷୋପ, ଏ ଚାରିଟା ଦୋଷ ରହିଛି, ଭଜନ ନାମ ଧାମ ଜପ କଲାବେଳେ ଏ ଚାରିଟା ଦୋଷ ଆସେ, କ'ଣ କ'ଣ କଷାୟ କ'ଣ ଅପ୍ରତିପତି, ଏସବୁ ଯେଉଁ ରହିଛି ଚାରିଟା ଦୋଷ ବିକ୍ଷେପ ଲୟ, ଏହାର ସବୁ ଡେଫିନେସନ ଦିଆଯାଇଛି। ସାଧାରଣ ସ୍ମରଣ କାଳରେ ବିଷୟ ଚିନ୍ତା ଆସିବ, ସେଇଟା ଆସି ଚାଲି ଆସିବ, ଏଇଟା ହବ, ଏ ଷ୍ଟେଜ୍ ଗୁଡ଼ାକ ଅଛି, ଆଉ କେମିତି କଣ୍ଟ୍ରାକ୍ଟ କରିବ ତାର ତାର ବି ଉପାୟ ସବୁ ରହିଛି। କିନ୍ତୁ ଆମେ ଯଦି ଜାଣିଶୁଣିକି ଆହୁରି ଭକ୍ତ ହେଇକି ଆମେ ସେଇ ବିଷୟ ଭିତରେ ଭଜନ କରିବା, ହେଲେ ମୋବାଇଲ ଗୁଡ଼ାକରେ ସେ ଖରାପ ଜିନିଷଟା ଦେଖିବା, ବଟ୍ କ'ଣ ଏଇଟା, ଏଇଟା କାହିଁକି ଗୋଟାକ, ଏଇଟା ନନ୍ସେନ୍ସ କାମ, ଏଇଟା କାହିଁକି ତୁମେ ଏଇଟା ଏସବୁ କାମ କରୁଛ, ଭଗବାନ ଭକ୍ତି କରିବାର ଅଛି ନା, ତୁମର ଯଦି କରିବାର ଅଛି ତୁମେ ଭକ୍ତି କରିବା ନା, ଛାଡ଼ିଦିଅ ଭୋଗ କର ସୁଖୀ ହବ, ଏଇଟା ଜାଣିଶୁଣି ଯେଉଁଟା ସମ ଏଇଟା ଜପ କରୁଥିବେ ସେ ମୋବାଇଲ ଗୁଡ଼ା ଜିନିଷ ଦେଖେ, ଏଇଟା ଫିଲ୍ମ ଗୁଡ଼ା ଦେଖେ, ଏଇଟା ଦେଖେ ସେଟା, ଏଇଟା କ'ଣ ଏଗୁଡ଼ା, ତୁମେ ଚିତ୍ତବୃତ୍ତିକୁ ଆହୁରି ଅସୁବିଧା କରୁଛ, ଏହାର ଅସୁବିଧା କ'ଣ ହବ, ତୁମକୁ ବେଶୀ କଷ୍ଟ ପାଇବ, କାରଣ ତୁମେ ଧର୍ମଟା କ'ଣ ଜାଣିଦେଇଛ ନା, କର୍ମୀଠାରୁ ଭକ୍ତର ଡେଞ୍ଜର ପରିସ୍ଥିତିରେ ଅସୁବିଧା ଅସୁବିଧା ହେଇଯାଏ। କର୍ମୀ ଜାଣିଛି ଜୀବନର ଲକ୍ଷ୍ୟ ହେଲା ବିବାହ ହେବା, ଗୋଟେ ଏନ୍ଜୟମେଣ୍ଟ କରିବା, ପଇସା ରୋଜଗାର କରିବା, ବୁଢ଼ା ହେଲେ ମରିଯିବା, ସମସ୍ତେ ତ ମରିବେ, ଏଥିରୁ କ'ଣ ଅଛି। ଭକ୍ତ କ'ଣ ଜାଣିଛି, ଏଗୁଡ଼ା ସବୁ ମାୟା, ମାୟା ଜାଣି ଯଦି ଭୋଗ କଲା, ଏସବୁ ମାୟା, କୃଷ୍ଣ ହେଉଛନ୍ତି ସତ୍ୟ, କିନ୍ତୁ ସେ ମାୟା ବୋଲି ଜାଣି ଯଦି ଭୋଗ କଲା ସେ ବେଶୀ ଦୁଃଖ ହବ, ସେ ଜାଣିଛି ନା ଏଇଟା ମାୟା ବୋଲି, ଏ ତା ଅଭ୍ୟାସ ଛାଡ଼ିପାରୁନି। ସେଥିପାଇଁ ଆମର ଏ ଭୋଗଟାକୁ କାଉଣ୍ଟରାକ୍ଟ କରିବା ପାଇଁ, ଯା କ'ଣ ଭୋଗକୁ ପ୍ରତିହତ କରିବା ପାଇଁ ଆମକୁ ସେବା ଦିଆଗଲା, ତ୍ୟାଗ ଦିଆଗଲାନି, ତ୍ୟାଗୀ ବି ଭୋଗୀ, ତ୍ୟାଗୀ ମାନସିକ ସ୍ତର ଭୋଗ କରିଦେବ। ଆମର ଏଠି କ'ଣ କାୟିକ ବାଚିକ ମାନସିକ ତିନିଟା ଜିନିଷକୁ ରେଷ୍ଟ ଦିଆ ହେଉନି, ଏଇଟା ଗୋଟେ ବଡ଼ ସାଇନ୍ସ ନା, ଭକ୍ତି ଯେଉଁଟା ଗୋଟେ ବଡ଼ ବିଜ୍ଞାନଟା ନା, ଏଇଟା କ'ଣ ସମସ୍ତି ବୁଝେଇ କହିହବ ନା, କ'ଣ କରିହବ, ଡିବୁଟି ମାନେ ଏଇଟା ବୁଝିବା ଦରକାର। ଆଉ ଏଇଟା ବି ସବୁବେଳେ ଆମକୁ ଭଗବାନ ବୁଦ୍ଧି ବି ଦିଅନ୍ତିନି, ଗୋଟେ କେତେବେଳେ ସେ ଦେଇଦେଲେ ଆମେ କେତେବେଳେ ମୁଁ କହିଦେଉଛୁ, ଆମକୁ ଆମର କ'ଣ ନିଜେ ଗୋଟେ ସେମିତି ଜ୍ଞାନ ଅଛି ନା କ'ଣ ଅଛି, ଆମେ କେବଳ ଏତିକି ଜାଣିଛୁ, ଗୁରୁ କହିଛନ୍ତି, ଗୁରୁଦେବ ଲଗେଇ ଦେଇଛି ନା ଆମ ଜୀବନରେ ଏତିକି ଜାଣିଛୁ ତାର ପରିଣାମଟା କ'ଣ, ଯଦି ସେବା ତୁମେ କର କାୟିକ ବାଚିକ ମାନସିକରେ ତୁମର କ'ଣ ଅବସ୍ଥା ହେବ। ଆମର ଏଇଟା ତିନିଟା ଜିନିଷ, ଭୋଗଟାକୁ କଣ୍ଟ୍ରୋଲ କରିବା ପାଇଁ ତିନିଟା ଜିନିଷ ପ୍ରକାର ଏନ୍ଗେଜମେଣ୍ଟ ରହିଲା, କାୟିକ ରହିଲା, ସରଦ୍ୱାରା ସେବା କରିବା ଆଉ, ଏବଂ କାଇନ ମନସା ବଚ ସାହସ ମନୋଗତମ ପରିଚର୍ଯ୍ୟ ଭଗବନ୍ତମ ନାରଦମୁନି ଧ୍ରୁବର ଯୋଉ କହୁଛନ୍ତି, ଧ୍ରୁବ ମୁଁ ତିନିଟା ଜିନିଷ ତୁମକୁ ଦେଲି, ତିନିଟା ଦ୍ୱାରା ତୁମକୁ ପରଫେକ୍ସନ ମିଳିବ ଭକ୍ତି ଯୋଗରେ, ଗୋଟେ ଜିନିଷରେ କେବେ ହବନି। କାୟିକ, କାୟିକ ଦ୍ୱାରା ଚକ୍ରପଦ ସେଠି ଲେଖୁଛନ୍ତି, ଜଳ କଳସ ବହନମ ମନ୍ଦିର ମାର୍ଜନମ ଭଗବତ ସେବା ଉପଯୋଗୀ କାର୍ଯ୍ୟ ଭଗବାନଙ୍କର ସେବା ଉପଯୋଗୀ ଜଳ କଳସ ପୁଷ୍ପ ଆହରଣ ପୁଷ୍ପ ତୋଳିବା ଏ ଯେଉଁ ଭଗବାନଙ୍କ ସେବା ଗୁଡ଼ା ଏଇଟା କାହିଁକ କରିବାକୁ ପଡ଼ିବ ବାଚିକ ବାଚିକ ହେଲା ଭଗବାନଙ୍କର ନାମ କୀର୍ତ୍ତନ କଥା କୀର୍ତ୍ତନ ଏଇଟା ସେବା ନା ଆଉ ପ୍ରବଚନ ଗୋଟେ ଉପଦେଶ ନୁହେଁ ଏଇଟା ସେବା ହରିକଥା କହିବା ନାମ କୀର୍ତ୍ତନ କରିବା ଏଇଟା ସେବା ନା ଆଉ ରୁଚି ଜଣଙ୍କର କୀର୍ତ୍ତନ ରୁଚି ଆସୁନି ଆଉ ବାଚିକ ସେବାଟା ତୁମେ କରୁନ ଆଉ କୀର୍ତ୍ତନ କରିବେନି ବସି କ'ଣ କରିବ ଘର ରୁମ୍ରେ ଯାଇ କ'ଣଟା କରିବ ରୁମ୍ ରୁହ କି କହୁ ତୁମେ ଘରେ ରୁହ କି ନାମ କୀର୍ତ୍ତନ କରୁନା କ'ଣ କରିବ ତା ବାଚିକା ୱାଟର ୱାଟର ଫୋନ୍ରେ କେଉଁଠି କାହା ସାଙ୍ଗରେ ଜପଭଜନ କରିପାରିବନି ଏଇଟା ପ୍ରଶସ୍ତ କଳିଯୁଗର ନାମଟା ବଡ଼ ଜିନିଷ ସଂକୀର୍ତ୍ତନଟା ବହୁତ ବଡ଼ ଜିନିଷ ସଂକୀର୍ତ୍ତନ ରୁଚି ଆସୁନି ତୁମେ ଶୁଦ୍ଧତା କେମିତି ଆସିବ କାୟିକ ବାଚିକ ମାନସିକ ମାନସିକ ରହିଲା ଏଇଟା ଜପ ଜପ ଭଜନ କରୁଛି ଯଦି କାୟିକ ବାଚିକ ଦୁଇଟା ଠିକ ରହିଲା ମାନସିକ ଚିନ୍ତା ଆସିବ କୃଷ୍ଣ ଚିନ୍ତାଟା ଆସିବ ସେଥିପାଇଁ ପ୍ରଥମେ କାୟିକ ରଖା ହେଲା କାୟିକ ବାଚିକ ଦୁଇଟା କଣ୍ଟିନ୍ୟୁସ୍ ଚାଲିଥିବ କେମିଟାକୁ ରିଜେକ୍ଟ କରିହବନି ସେଥିପାଇଁ କୁହନ୍ତି ସେଟା ବଡ଼ ନା ନାମଟା ବଡ଼ ନା ଦୁଇଟାଙ୍କ ଇମ୍ପୋର୍ଟାଣ୍ଟ ଦୁଇଟାଙ୍କର କମ୍ବିନେସନରେ ଦୁଇଟାଙ୍କର ମିଳନରେ କୃପାରେ ଆମର ମାନସିକ ସ୍ଥିତିରେ ଠିକ ଆସିବ ସେଥିପାଇଁ ଯେତେବେଳେ ବସିବା ବି କୃଷ୍ଣ ଚିନ୍ତା କରିବ ଗୋଟେ ଜିନିଷ ଦେଖିଥିଲେ କୃଷ୍ଣ ଚିନ୍ତା ଆସିବ ଆଉ ସୁଖ ଦୁଃଖ ଚିନ୍ତା ଲାଗିବନି ଭକ୍ତର ସବୁଠୁ ବଡ଼ ହାର୍ମଫୁଲ ଲାଇଫ ହେଇଯାଏ ଯେତେବେଳେ ତା ନିଜ ସୁଖ ଦୁଃଖ ଚିନ୍ତା କରେ ସେତେବେଳେ ସୁଖ ଦୁଃଖ ଚିନ୍ତା କରେ କୃଷ୍ଣ ଚିନ୍ତା କରିପାରିବନି ଆମ ସୁଖ ଦୁଃଖ କ'ଣ ହେଉଛି ଆମ ଜୀବନ ତ କୃଷ୍ଣ ଆଉ ସୁଖ ଦୁଃଖ ଆସିବ ଆମେ କେତେବେଳେ କେତେବେଳେ ପରାହତ କରିଦେବ କିନ୍ତୁ ପୁଣି କୃଷ୍ଣ ଚିନ୍ତନ କରି ଆମକୁ ଫେରିବାକୁ ପଡ଼ିବ ପାଣ୍ଡବମାନେ ଦୁଃଖ କଥା ଚିନ୍ତା କରିଥାନ୍ତେ ଗୋଟିଏ ପାଦ ବି ଆଗକୁ ଯାଇପାରିନଥାନ୍ତେ କୁନ୍ତି ତାଙ୍କ ଜୀବନ ଇତିହାସର ଗୋଟିଏ ଷ୍ଟେପ୍କୁ ପଛଟାକୁ ଥରେ ଆଲୋଚନା କରିଥାନ୍ତେ ସେ ପାଣ୍ଡବମାନଙ୍କୁ ମନା କରନ୍ତି ତୁମେ କୃଷ୍ଣଙ୍କୁ ଡାକନି ତୁମେ ଡାକନି ପୁଅମାନଙ୍କୁ ମନା କରିଥାନ୍ତି ସେ ତାଙ୍କ ଜୀବନ ଜାଣିଛନ୍ତି କେତେ ବଡ଼ ଦୁଃଖ ଭୋଗିଛନ୍ତି ସେ କେବେ ପର୍ଯ୍ୟାଲୋଚନା କରିନାହାନ୍ତି ଦୁଃଖ କାରଣ ଦୁଃଖକୁ ପର୍ଯ୍ୟାଲୋଚନା କରିବା କିଏ ଯିଏ ପର୍ଯ୍ୟାଲୋଚନା କରୁଛି ଆଲୋଚନା ପର୍ଯ୍ୟାଲୋଚନା କରୁଛି ସେ ଆଗକୁ ପାଦେ ବି ଯାଇପାରିବନି ସେ ପଛେଇବ ସବୁବେଳେ ଏ ଜୀବନରେ ଗୁଡ଼ାକ ଆସିବ କୃଷ୍ଣ ଇଚ୍ଛାରେ ଆସିପାରେ ବା କର୍ମ ହିସାବରେ ଆସିପାରେ କିନ୍ତୁ ମୋତେ ଆଗକୁ ଯିବାକୁ ଅଛି ଇଏ ବହୁତ ବଡ଼ ମାନେ ସୁନ୍ଦର ଜୀବନ ଏଇଟା ବୈଜ୍ଞାନିକ ଭିତ୍ତିକ ଜୀବନ ସେଥିପାଇଁ ତିନିଟା ଜିନିଷକୁ ରଖାଯାଉଛି କାୟିକ ବାଚିକ କେତେ କଷ୍ଟ ହେଲେ ବି ସେବାଟା କରିବାକୁ ପଡ଼ିବ ମୋତେ ସେଟା ଡିପେଣ୍ଡ କରାଯାଏ ନା ଗୋଟେ ମା କେତେ କଷ୍ଟ ହେଲେ ବି ତ ଛୁଆ ଖାଇବାକୁ ଦେବ ଅଗାଧୁଆ ବି କହିବା ଯାଇକି ନା ରୋଷେଇ କରି ଛୁଆଟା ଖାଇବି ଚୁଡ଼ା ଦେଲେ ତ ଖୋଇଦେବ ନା ଆଉ ମାଆଟା ସିଏ ଆଉ ମୋ ଛୁଆଟା ଖାଇବାକୁ ଦେବାକୁ ପଡ଼ିବ ଆମର ବଡିର କଣ୍ଡିସନ କେବଳ ଯେତେବେଳେ ଅଟି ବେଡେଡ୍ ହେଇଯାଉଛେ ଡିଫରେଣ୍ଟ ଅଦରୱାଇଜ ଆମକୁ କରିବାକୁ ପଡ଼ିବ କୃଷ୍ଣଙ୍କ ସେବା କିଛି କାୟିକ ଆଉ ବାଚିକ ପ୍ରତି ନାମ କୀର୍ତ୍ତନ କରିବା କଥା କୀର୍ତ୍ତନ କରିବା ଭଗବାନ କଥା କହିବା ସବୁବେଳେ ବାଚିକ ଏ ଦୁଇଟା ଭଲ ସୁସ୍ଥ ଭଲ ଭାବରେ ଏଇଟା ଯଦି ଆମର ହେଇଗଲା ମାନସିକ ଚିନ୍ତନଟା ଆସିବ ଆସି କାହିଁ ନିର୍ଜନ ଭଜନଟା କହିଲେ ତବ ହରିନାମ କେବଳ ପ୍ରତିଷ୍ଠାର ତରେ ନିର୍ଜନର ଘରେ ତବ ହରିନାମ କେବଳ କହିତବ କାହିଁକି ଏଟା କହିଲି ସେ କ'ଣ ବୃନ୍ଦାବନବାସୀଙ୍କୁ ନିନ୍ଦା କରୁଛନ୍ତି ନା କ'ଣ ନା ରାଧାକୁଣ୍ଡଙ୍କୁ ନିନ୍ଦା କରୁଛନ୍ତି ଆରେ ବାପା ତୁମେ କାୟିକ ବାଚିକ ଗୁଡ଼ାକ ତୁମେ ସେବା କରୁନ ତୁମେ ମାନସିକ କ'ଣଟା ତୁମେ ଚିନ୍ତନ କରିବ କେବେ ହବନି କାୟିକ ବାଚିକ ଦ୍ୱାରା କୃପାଟା ତୁମେ କିଛି ସ୍ୱୀକୃତି ଅର୍ଜନ କଲ କୃଷ୍ଣ କୃପା ପ୍ରାପ୍ତ ହେଲ ଇନ୍ଦ୍ରମାନେ ତାଦାତ୍ମିକ ଶକ୍ତି ପ୍ରାପ୍ତ ହେବେ ଅଭ୍ୟାସ ହେଇଯିବ ତାଙ୍କର ରିଫ୍ଲେକ୍ଟ ତୁମେ ଯେଉଁ ଜିନିଷଟା କରିଥିବ ଯେଉଁ ଜିନିଷଟା କହୁଥିବ ସେଇଟା ହିଁ ମନ ଭିତରେ ଆସିବ ସେଥିପାଇଁ ପ୍ରଚୁର ଆମକୁ ସେବା କରିବାର ଅଛି ପ୍ରଚୁର ନାମ କରିବାର ଅଛି ନାମ ସ୍ମରଣ କରିବାର ଅଛି ଅଭ୍ୟାସଟା ଗୋଟେ ଜୀବନର ନା ସବୁବେଳେ ନାମଟାକୁ ମୁଁ ସ୍ମରଣ କରିବି ତାପରେ ମାନସିକ ସ୍ଥିତିରେ ଭଗବାନ ଆସିଯିବେ ଭୋଗଟା ଏହାର ବହୁତ ବଡ଼ ବାଧକ ହେବ ସେଥିପାଇଁ ଭୋଗଟାକୁ ସେବା ଦ୍ୱାରା କାୟିକ ବାଚିକ ମାନସିକ ସେବା ଦ୍ୱାରା ଭୋଗକୁ ପରାହତ କରି ହୁଏ ଭୋଗଠାରୁ ଦୂରେଇ ରହିଗଲେ ଯେ ଆମେ ମାନସିକ ସ୍ଥିତିରୁ ଭୋଗରୁ ଦୂରେଇ ଗଲେ ତାହା ନୁହେଁ ପରମ ଦୃଷ୍ଟି ନିବର୍ତ୍ତନ ସେଥିପାଇଁ ସେ କହିଲେ ଉଚ୍ଚସ୍ତର ସ୍ୱାଦ ମିଳିଗଲେ ହେଇଯିବ କିନ୍ତୁ ପ୍ରାଥମିକ ଅବସ୍ଥାଟା କରିବାକୁ ପଡ଼େ ପ୍ରାଥମିକ ଅବସ୍ଥାରେ ଆଚାର୍ଯ୍ୟଙ୍କ ନିୟମରେ ଯୁକ୍ତ ଆହାର ବିହାର ଯାହା ସବୁ କହିଲେ ପ୍ରତ୍ୟାହାର ପ୍ରାୟଶ୍ୟ ଏ ଗୋଟେ ପ୍ରାଥମିକ ଅବସ୍ଥା ଆମକୁ ଫଲୋ କରିବାକୁ ପଡ଼ିବ ଲାଳସା ଥିଲେ ବି ଇଚ୍ଛା ଥିଲେ ବି କଣ୍ଟ୍ରୋଲ କରିବାକୁ ପଡ଼ିବ କାହିଁକି ଆଚାର୍ଯ୍ୟ କହିଛନ୍ତି ଆଉ ଅତ୍ୟାହାର କରିବନି ଆଉ ଏଇଟା କରିବନି ଆଚାର୍ଯ୍ୟମାନେ କହିଛନ୍ତି ଏଇଟାକୁ ମାନିଲା ପରେ ଅଟୋମେଟିକାଲି କାୟିକ ବାଚିକ ଠିକ୍ ହେଇଗଲେ ଭଗବତି ପଳାଇଯିବ ଏଇଟା କନ୍ଭିନ୍ସଟା ପରମାତ୍ମା ଦେଇଦେବେ ଗୋଟେ ଯିବକୁ ଆଉ ମୋର ଏଇଟା ଠିକ୍ ନୁହେଁ ଏଇଟା ମୁଁ କରିବା ଉଚିତ ନୁହେଁ ଆଉ ତାର ସ୍ପୃହା ବି ଆସିବନି ସେଥିପାଇଁ କାଲିକି ଶୁଣିବା ଭକ୍ତିମୟ ଠାକୁର ଏ ଜୀବନ ଭୋଗ ଉପରେ କ'ଣ କହିଛନ୍ତି କେତେ ସୁନ୍ଦର ଜିନିଷ କହିଛନ୍ତି ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ ସମ୍ବିତ ଭକ୍ତବୃନ୍ଦ କି ଜୟ ନିତାୟ ଗୌର ପ୍ରମାନନ୍ଦେ।